ଆମମାନେ ପ୍ରସଙ୍ଗକ୍ରମେ ଶୁଣୁଥିଲେ, ବିଶେଷ ଭାବରେ ନାମବନ୍ଧନ ଲୀଳାରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଯେଉଁ ମା ବନ୍ଦନ କରିଥିଲେ, ମା ବନ୍ଦନ କଲା ପରେ ଉଦୁଖଳରେ ବନ୍ଦନ କରି ପଳାଇ ଯାଇଛନ୍ତି ଏବଂ ଗୃହ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି। ସୁଖଦେବ ଗୋସ୍ୱାମୀ ପରିକିତ ମହାରାଜଙ୍କୁ କହୁଛନ୍ତି, ଇତିମଧ୍ୟରେ ବାଲଗୋପାଳ କ'ଣ କଲେ ନା, ତାଙ୍କର ପ୍ରାଙ୍ଗଣରେ, ନନ୍ଦ ମହାରାଜଙ୍କ ପ୍ରାଙ୍ଗଣରେ ଥିବା ଅର୍ଜୁନ ବୃକ୍ଷ ଦୁଇଟିକୁ ଉତ୍ପାଟନ କଲେ। ଏବଂ ଅର୍ଜୁନ ବୃକ୍ଷ ଦୁଇଟି କିଏସ୍? ସୁଖଦେବ ଗୋସ୍ୱାମୀ ପରିକିତ ମହାରାଜଙ୍କୁ କହୁଛନ୍ତି ଯେ ପୂର୍ବରୁ ସେ ସାପଗ୍ରସ୍ତ ଥିଲେ, ଯିଏକି କୁବେର ଆତ୍ମଜ, ଧନପତି କୁବେରଙ୍କର ପୁତ୍ର ଦୁଇ ଜଣ ଥିଲେ। ବର୍ତ୍ତମାନ କଥାର ଆମେ ଉପସଂହାର କରିଥିଲେ, ତେବେ ଭଗବାନ ଏଭଳି ଲୀଳା କରିବାର ତାତ୍ପର୍ଯ୍ୟ କ'ଣ? ପ୍ରକୃତରେ ଭଗବାନ ଏ ସମସ୍ତ ଲୀଳା କରିବାର ତାତ୍ପର୍ଯ୍ୟ ହେଉଛି, ଜୀବର ସମ୍ମୁଖରେ ଭଗବାନ ଶିକ୍ଷା ଦେଉଛନ୍ତି କିଭଳି ଆମେ ତାଙ୍କୁ ବଶ କରିବା। ଭଗବାନଙ୍କୁ ବଶ କରିବାକୁ ହେଲେ ପ୍ରକୃତରେ ଯେଉଁ ରାଗମାର୍ଗ ଭକ୍ତି ଆବଶ୍ୟକ, ସେଇଟା ଭଗବାନ ଶିକ୍ଷା ଦେଉଛନ୍ତି। ବିଶେଷ କରି ଚୈତନ୍ୟ ଚରିତାମୃତରେ ମହାପ୍ରଭୁ ଏଇ କୃଷ୍ଣଦାସ କବିରାଜ ଗୋସ୍ୱାମୀ କହୁଛନ୍ତି, ପ୍ରେମରସ ନିର୍ଯାସ କରିତେ ଆସ୍ୱାଦନ, ରାଗ ମାର୍ଗ ଭକ୍ତି ଲୋକେ କରିତେ ପ୍ରଚାରଣ। ରାଗ ମାର୍ଗରେ ଭଗବାନଙ୍କୁ କିଭଳି ବଶ କରାଯାଏ, ଭଗବାନ ନିଜେ ରୋଲ୍ କରିକି ଦେଖେଇଲେ, ମୋତେ ମୋର ଭକ୍ତ ଏଇଭଳି ଭାବରେ ମୋତେ ବଶ କରେ। ସେଥିପାଇଁ ଚୈତନ୍ୟ ଚରିତାମୃତରେ କୃଷ୍ଣଦାସ କବିରାଜ ଗୋସ୍ୱାମୀ ନା ମହାପ୍ରଭୁ କହୁଛନ୍ତି ସନାତନ ଗୋସ୍ୱାମୀଙ୍କୁ, ଏସବୁ ଜିନିଷ ଭଗବାନଙ୍କର ଭକ୍ତି ଚରିତ ଭକ୍ତମାନେ କାହିଁକି ଶୁଣିବା ଦରକାର ନା, ଏଭଳି ଶ୍ରବଣ କୀର୍ତ୍ତନ ମଧ୍ୟରେ ଯଦି ଦୈବା ଭଗବାନଙ୍କର ଲୀଳା ପ୍ରତି, ଭଗବାନଙ୍କର କଥା ପ୍ରତି ତା'ର ଆସକ୍ତି ଆସିଯାଏ, ତା ଜୀବନଟା ଧନ୍ୟ ହୋଇଯିବ। କେବଳ ଲୋଭ ଜାଗ୍ରତ କରିବା ପାଇଁ, ଯେଭଳି ମୁଁ ଆପଣଙ୍କ ସମ୍ମୁଖରେ ଗୋଟେ ରସଗୋଲା ଧରି ଖାଇଲା ମାନେ ନିଶ୍ଚିତ ଆପଣଙ୍କର ଯେଉଁମାନେ ମିଠା ପ୍ରିୟ ଲୋକ ତାଙ୍କର ନିଶ୍ଚିତ ଜାଗ୍ରତ ହେବ ଲୋଭ, ଭଗବାନ ସେଇଭଳି ନିଜେ ଏଠାରେ ଆମର ଜୀବର ଲୋଭ ଜାଗ୍ରତ କରିବା ପାଇଁ ହିଁ ଏ ଲୀଳା କରିଛନ୍ତି। ଏବଂ ମହାପ୍ରଭୁ ସନାତନ ଗୋସ୍ୱାମୀ କହୁଛନ୍ତି, ରାଗମୟ ଭକ୍ତି ହୟ ରାଗାତ୍ମିକା ନାମ, ରାଗମୟ ଭକ୍ତି ହୟ ରାଗାତ୍ମିକା ନାମ, ତାହା ଶୁଣି ଲୁବ୍ଧ ହୟ କୋଣ ଭାଗ୍ୟବାନ, ତାହା ଶୁଣି ଲୁବ୍ଧ ହୟ କୋଣ ଭାଗ୍ୟବାନ, ଲୋଭେ ବ୍ରଜବାସୀର୍ ଭାବେ କରେ ଅନୁଗତ, ଲୋଭେ ବ୍ରଜବାସୀ ଭାବେ କରେ ଅନୁଗତ, ଲୋଭେ ବ୍ରଜବାସୀର୍ ଭାବେ କରେ ଅନୁଗତି, ଲୋଭେ ବ୍ରଜବାସୀର୍ ଭାବେ କରେ ଅନୁଗତି, ଶାସ୍ତ୍ର ଯୁକ୍ତି ନାହିଁ ମାନେ ରାଗାନୁଗାର ପ୍ରକୃତି, ଶାସ୍ତ୍ର ଯୁକ୍ତି ନାହିଁ ମାନେ ରାଗାନୁଗାର ପ୍ରକୃତି। ମହାପ୍ରଭୁ ସନାତନ ଗୋସ୍ୱାମୀ କହୁଛନ୍ତି, ରାଗମୟ ଭକ୍ତିର ହୟ ରାଗାତ୍ମିକା ନାମ, ଯାହା ଗତକାଲି ଆମେ କହୁଥିଲେ ରାଗାତ୍ମିକା ଭକ୍ତି, ଯେଉଁମାନେ ନିତ୍ୟ ପରିକର ତାଙ୍କର କୃଷ୍ଣଙ୍କ ପ୍ରତି ଯେଉଁ ଭକ୍ତି ଅଛି ସେଟାକୁ ରାଗାତ୍ମିକା ଭକ୍ତି କୁହାଯାଏ। ଏବଂ ରାଗମୟ ଭକ୍ତିର ହୟ ରାଗାତ୍ମିକା ନାମ, ରାଗମୟ ମାନେ ସ୍ୱାଭାବିକ ଆସକ୍ତି ଭକ୍ତି, ଭଗବାନଙ୍କୁ ଭକ୍ତି କରିବା ପାଇଁ ଆମକୁ ଶିଖେଇବାକୁ ପଡ଼ୁଛି ବର୍ତ୍ତମାନ ଲୋକମାନଙ୍କୁ ଶିଖିବାକୁ ପଡ଼ୁଛି ଏମିତି ପ୍ରଣାମ କର, ଏଇଭଳି ଠାକୁରଙ୍କୁ ପୂଜା କର, କିନ୍ତୁ ସ୍ୱାଭାବିକ ଭଗବାନଙ୍କୁ ଯେମିତି ଭକ୍ତି କରାଯାଏ ଏ ଆସକ୍ତି ଆମର ନାହିଁ। ଯେମିତି ଆମର ଛୋଟ ପିଲାକୁ କେମିତି ଭଲ ପାଇବାକୁ ପଡ଼ିବ, କାହାକୁ ଟିଚିକ୍ ଦେବାକୁ ପଡ଼ୁନି, ଏ ସ୍ୱାଭାବିକ। ପୁଅକୁ କିଭଳି ସ୍ନେହ କରିବାକୁ ପଡ଼ିବ, ଝିଅକୁ କିଭଳି ସ୍ନେହ କରିବାକୁ ପଡ଼ିବ, ଏଇଟା ସ୍ୱାଭାବିକ, ଏଇଟାକୁ ଆସକ୍ତି କୁହାଯାଏ। ତେଣୁ ତାହା ଶୁଣି ଲୁବ୍ଧ ହୟ କୌଣ ଭାଗ୍ୟବାନ, ଭଗବାନ ଏଇଥିପାଇଁ ଲୀଳା କରିଛନ୍ତି, ଏଇଟା ଶୁଣିଲା ମାନେ କୌଣସି ଭାଗ୍ୟବାନ ବ୍ୟକ୍ତିର ଲୋଭ ଜାତ ହେବ, କେବଳ ଆମର ଲୋଭ ଜାଗ୍ରତ କରିବା ପାଇଁ ଭଗବାନ ସେ ଲୀଳା କରିଛନ୍ତି, ଭଗବାନଙ୍କର ଆଉ କୌଣସି କାର୍ଯ୍ୟ ନାହିଁ। ଆଉ ଲୋଭ ଜାଗ୍ରତ ହେଲେ କ'ଣ ହେବ ନା, ଲୋଭ ବ୍ରଜବାସୀର ଭାବେ କରେ ଅନୁଗତି। ଲୋଭ ହେଇଗଲା ମାନେ ଅନ୍ତରରେ ଯଦି କୌଣସି ପ୍ରଭୁଙ୍କର ଲୀଳାକୁ ଶ୍ରବଣ କରି ତାର ଲୋଭ ଆସିବ, ସେ ବ୍ରଜବାସୀମାନେ ଯେଭଳି ସେବା କରିଛନ୍ତି ସେଭଳି ସେବା କରିବା ପାଇଁ ସେ ଅନୁଭୂତି କରିବ। ଏବଂ ଶାସ୍ତ୍ର ଯୁକ୍ତି ନାହିଁ ମାନେ ରାଗାନୁଗାର ପ୍ରକୃତି, ସେତେବେଳେ ଶାସ୍ତ୍ରର ଯେଉଁ ନିୟମ ଅଛି ବିଧିଭକ୍ତିର ନିୟମ ନାହିଁ ମାନେ ଅର୍ଥ କେହି ବୁଝିବା ଉଚିତ ନୁହେଁ, ବିଧିଭକ୍ତି ଦରକାର ନାହିଁ, ବିଧିଭକ୍ତି ତାର ପଛେ ପଛେ ଯିବ। ଯେଭଳି ଗୋପୀମାନେ ଭଗବାନ କୃଷ୍ଣ କୃଷ୍ଣଙ୍କର ସଖାମାନେ ଯେଉଁ ସବୁ ଲୀଳା କରିଛନ୍ତି ଏଥିରେ ବିଧିଭକ୍ତି ଯେ କଟିଯାଇଛି ତାହା ନାହିଁ, ବିଧିଭକ୍ତି ତାଙ୍କର ପଛେ ପଛେ ଯାଏ। ତାହେଲେ ବର୍ତ୍ତମାନ ମୁଖ୍ୟ ପ୍ରଶ୍ନ ହେଉଛି ଲୋଭଟା କିଭଳି ଜାଗ୍ରତ ହେବ। ଯେମିତି ଲୋଭଟା ଆମର ସଂସାର ପ୍ରତି, ଟଙ୍କା ପ୍ରତି, ପିଲା ପ୍ରତି, ଏଇଟା ଜାଗ୍ରତ କରିବା ପାଇଁ କେହି ଟ୍ରେନିଂ ନେଉନି, କେହି ଟ୍ରେନିଂ ନେଉନି ଯେ କେଉଁଠି ଟଙ୍କା ରୋଜଗାର, ଟଙ୍କା ପ୍ରତି ଲୋଭ ମୋର ଆସିବ, ଘର ପ୍ରତି ଲୋଭ ଆସିବ, ଏଇଟା ସ୍ୱାଭାବିକ। ସେଭଳି ଭଗବାନ ପ୍ରତି ଲୋଭ କିଭଳି ଆସିବ, ରୂପଗୋସ୍ୱାମୀ କହୁଛନ୍ତି, କୃଷ୍ଣ ଭକ୍ତି ରସ ଭାବିତାମତି କ୍ରିୟତାମ ଯଦି କୁତୋପି ଲଭ୍ୟତେ ତତ୍ର ଲୌଲମ୍ ଅପି ମୂଲ୍ୟମ୍ ଏ କଲମ ଜନ୍ମକୋଟି ସ୍ୱୀକୃତି ନା ନ ଲଭ୍ୟତେ। କୋଟି ଜନ୍ମ ସ୍ୱୀକୃତି ବଳରେ କୃଷ୍ଣ ଭକ୍ତି ରସ ଭାବିତାମତି, କୃଷ୍ଣଙ୍କ ପ୍ରତି ଯେଉଁ ଆସକ୍ତି, ଯେଉଁ ଭକ୍ତି, ଏଇଟା କୋଟି ଜନ୍ମର ସ୍ୱୀକୃତି ଥିଲେ ମିଳିବନି ସେ କହୁଛନ୍ତି। ଆଉ କିଭଳି ମିଳିବ ନା, କ୍ରିୟତାମ ଯଦି କୁତୋପି, ଯେଉଁଠି କେଉଁଠି ମିଳୁଛି ତୁମେ କିଣିନିଅ ନା, କେଉଁଠି କିଣି କିଣିବା ପାଇଁ ଟଙ୍କା ଦରକାର ନା, କ'ଣ ଟଙ୍କା ନା ଲୌଲଞ୍ଚ ପପି ମୂଲ୍ୟ ଲୋଭ। ଲୋଭ ଦ୍ୱାରା କୃଷ୍ଣଙ୍କ ପ୍ରତି ଯେଉଁ ଆସକ୍ତି ଆସିବ, ଯେଉଁ ଭାବ ଆସିବ, ଏଇଟା କୋଟି ଜନ୍ମର ସ୍ୱୀକୃତି ବଳରେ ମିଳିବ ନା। କିନ୍ତୁ ଯଦି ଦୈବାତ କେଉଁଠି ମିଳୁଛି ତୁମେ ତାକୁ କିଣିନିଅ, କିଭଳି କିଣ ନା ଲୌଲଞ୍ଚ ଏକଲମ ମୂଲ୍ୟମ, ଏକମାତ୍ର ଗୋଟିଏ ମୂଲ୍ୟ ହେଉଛି ଲୋଭ। ଯଦି ଭଗବାନ ପ୍ରତି ଆମର ଲୋଭ ଜାଗ୍ରତ ହେଇଗଲା, ଆମ ଜୀବନ ସାର୍ଥକ ହେଇଗଲା। ଆଚ୍ଛା ଲୋଭଟା କିଭଳି ଜାଗ୍ରତ ହେବ, ବହୁତ ବଡ଼ ଜିନିଷ ନା, ଲୋଭଟା ଜାଗ୍ରତ ହେବ କିଭଳି, କେଉଁଠି ସେଭଳିଆ ମତି ମିଳିବ, କେଉଁଠିକି ଗଲେ, କେଉଁ ଜାଗାକୁ ଗଲେ ଆମର ଭଗବାନ ପ୍ରତି ଲୋଭ ଆସିବ, ମହାପ୍ରଭୁ ସନାତନ ଗୋସ୍ୱାମୀ କହୁଛନ୍ତି। ହଁ, କୃଷ୍ଣ ଭକ୍ତି ଜନ୍ମ ମୂଳ ହଏ ସାଧୁ ସଙ୍ଗ, କୃଷ୍ଣ ଭକ୍ତି ଜନ୍ମ ମୂଳ ହଏ ସାଧୁ ସଙ୍ଗ, କୃଷ୍ଣ ଭକ୍ତି ଜନ୍ମେ ତେହ ପୁନଃ ମୁଖ୍ୟଙ୍ଗ, କୃଷ୍ଣ ଭକ୍ତି ଜନ୍ମେ ତେହ ପୁନଃ ମୁଖ୍ୟଙ୍ଗ। ଭଗବାନ ପ୍ରତି ଆସକ୍ତି ଯେଉଁ ଆସିବ ତାର ମୁଖ୍ୟ ଜିନିଷ ହେଉଛି କୃଷ୍ଣ ଭକ୍ତି ଜନ୍ମ ମୂଳ ହଏ ସାଧୁ ସଙ୍ଗ, ସାଧୁ ସଙ୍ଗରୁ କୃଷ୍ଣ ଭକ୍ତିରେ ଜନ୍ମ ହୁଏ। ତାପରେ କହୁଛନ୍ତି କୃଷ୍ଣ ଭକ୍ତି ଜନ୍ମ ମୂଳ ହଏ ସାଧୁ ସଙ୍ଗ, କୃଷ୍ଣ ଭକ୍ତି ଜନ୍ମେ, ଏ ସାଧୁ ସଙ୍ଗରୁ କୃଷ୍ଣ ଭକ୍ତି ଜନ୍ମିବ, ତେହ ପୁଣ୍ୟ ମୁଖ୍ୟ ଅଙ୍ଗ। କେହି ଭାବି ଆଉଛିତ ମୁଁ ଦୀକ୍ଷା ନେଇଗଲି ବା ମୁଁ ଭଜନ ସାଧନ କରୁଛି, ମୋର କାହା ସହିତ ମିଶିବା ଦରକାର ନାହିଁ, ମୁଁ କେବଳ ଷୋଳମାଳା ଜପ କରି ବା ମୁଁ ଚଉଷଠି ମାଳା ଜପ କରି ମୋ ଘରେ ରହି ମୁଁ ଶାସ୍ତ୍ର ପଢ଼ିକି ଭକ୍ତି ଅଗ୍ରଗତି କରିପାରିବି ନା, ଏ ସମ୍ଭବ ନୁହେଁ। କୃଷ୍ଣ ଭକ୍ତି ଜନ୍ମ ମୂଳ ହଏ ସାଧୁ ସଙ୍ଗ, କୃଷ୍ଣ ଭକ୍ତି ଜନ୍ମେ, ସାଧୁ ସଙ୍ଗରୁ ଯଦି କୃଷ୍ଣ ଭକ୍ତି ଜନ୍ମ ହେଲା ତେହ ପୁନଃ ମୁଖ୍ୟ ଅଙ୍ଗ, ସେ ସାଧୁ ସଙ୍ଗଟା ପୁଣି ମୁଖ୍ୟ ଅଙ୍ଗ ହେଇକି ରହିବ। ଅର୍ଥାତ୍ ଏଇ ଶ୍ରବଣ କୀର୍ତ୍ତନଟା ସବୁ ସମୟରେ ସାଧୁ ସଙ୍ଗରେ ଶ୍ରବଣ କୀର୍ତ୍ତନଟା ଗୋଲକ ବୃନ୍ଦାବନ ଯିବା ପର୍ଯ୍ୟନ୍ତ ଚାଲିକି ରହିବ, ଇଏ କେବେ ବନ୍ଦ ହବ ନା। କେହି କେବେ ଭାବିବା ଉଚିତ ନାହିଁ ମୁଁ ବହୁତ ସାଧୁମାନଙ୍କର ସଙ୍ଗ କରିଦେଲି, ବହୁତ ଗୀତା ଭାଗବତ ପଢ଼ିଛି, ମୁଁ ଜାଣିଦେଲି, ମୋର ଭକ୍ତି ହେଇଗଲା, ମୋର ଆଉ ଦରକାର ନାହିଁ କାହା ସହିତ ମିଶିବା ନା। ପୁନଃ ମୁଖ୍ୟ ଅଙ୍ଗ, ସବୁ ସମୟରେ ଭକ୍ତିଟା ଏ ସାଧୁ ସଙ୍ଗଟାକୁ ମୁଖ୍ୟ ଅଙ୍ଗ ବୋଲି କୁହାଯାଇଛି। ସେଥିପାଇଁ ଯେତେବେଳେ ସୁଯୋଗ ଜଣଙ୍କୁ ମିଳୁଛି ସେ ସାଧୁ ସଙ୍ଗ କରିବା ଦରକାର। ଏବଂ ପ୍ରଭୁପାଦ ଏଇ ସାଧୁ ସଙ୍ଗରେ ଇଂଲିଶରେ ଟ୍ରାନ୍ସଲେସନ କରିଛନ୍ତି। ପ୍ରଶ୍ନ ଆସିବ କେଉଁ ସାଧୁଙ୍କର ସଙ୍ଗ କରିବ, ପ୍ରଭୁପାଦ ଲେଖିଛନ୍ତି ଆସୋସିଏସନ ୱିଥ୍ ଆଡ଼ଭାନ୍ସ ଡିଭୋଟିଜ୍। ପ୍ରଭୁପାଦ ବଡ଼ ଅଲଗା ଆଡ଼େ ଯେତେବେଳେ ସାଧୁ ସଙ୍ଗ ମୁଁ ଦେଖିଲି ଖୋଲିକି ସେଠି ପ୍ରଭୁପାଦ ଲେଖିଛନ୍ତି ଆସୋସିଏସନ ୱିଥ୍ ଡିଭୋଟିଜ୍, ଭକ୍ତ ସଙ୍ଗ। କିନ୍ତୁ ଏଠି ଲେଖିଛନ୍ତି କୃଷ୍ଣ ଭକ୍ତି ଜନ୍ମ ମୂଳ ହୁଏ ସାଧୁ ସଙ୍ଗ, ପ୍ରଭୁପାଦ ସେଠି ଲେଖିଛନ୍ତି ଆସୋସିଏସନ ୱିଥ୍ ଆଡ଼ଭାନ୍ସ ଡିଭୋଟିଜ୍, ଉନ୍ନତ ଭକ୍ତର ସଙ୍ଗ କରିବା ଦରକାର। ଅର୍ଥାତ୍ ଆମେ ତ ଏଭଳି ସୁଯୋଗ ପାଉନି ସବୁ ସମୟରେ ଉନ୍ନତ ଭକ୍ତଙ୍କର ସଙ୍ଗ କରିବା ପାଇଁ, କେହି ପ୍ରଶ୍ନ କରିପାରେନି ତାହେଲେ ଆମେ କିଭଳି ଭକ୍ତି ଯାଜନ କରିବୁ, କିଭଳି ସାଧୁ ସଙ୍ଗ କରିବୁ। ଆମେ ତ ଭାବୁ ସମସ୍ତେ ହଁ ଆମ ସମାନରେ, ସେ ସମସ୍ତେ ଇଏ ବିଶେଷ ନୁହନ୍ତି, ଆଉ ବଡ଼ ବଡ଼ ଭକ୍ତ ଆସିଲେ ଆମେ ତାଙ୍କ ନିକଟରୁ ଶୁଣିବୁ। ଯଦି ସେ ସୁଯୋଗ ମିଳୁଛି ଉନ୍ନତ ଆଡ଼ଭାନ୍ସ ଡିଭୋଟିଙ୍କର ଆସୋସିଏସନ କରିବା ପାଇଁ ଇମିଡ଼ିଏଟ୍ କରିନେବା ଦରକାର। ଯଦି ଆସୋସିଏସନ ନ ମିଳୁଛି ତାହେଲେ ଆମଠାରୁ ଯେଉଁମାନେ ଉନ୍ନତ ତାଙ୍କର ସଙ୍ଗ କରିବା ଦରକାର, ଆମଠାରୁ ଯେଉଁମାନେ ଅଧିକା ଭକ୍ତି ରାଜ୍ୟରେ କିଛି ଅଗ୍ରଗତି କରିଛନ୍ତି ତାଙ୍କର ସଙ୍ଗ କରିବା ଦରକାର, ଆଟଲିଷ୍ଟ ଆମ ଭକ୍ତିଟାକୁ ବଞ୍ଚାଇବା ପାଇଁ। ମହାପ୍ରଭୁ ସ୍ପଷ୍ଟ ଏଠି କହୁଛନ୍ତି, ଆମେ ଏମିତି ଭାବିବା ଉଚିତ ନୁହେଁ ଯେ ସାଧୁ ସଙ୍ଗ ନ କରିକି ଆମେ ରହିଯିବା। ଅତି ଉନ୍ନତ ସ୍ଥିତିକି ଗଲା ପରେ ମଧ୍ୟ ସାଧୁ ସଙ୍ଗ ଅଛି, ଯେଭଳି ଅବଧୂତ ଅବଧୂତ ଚବିଶ ଗୁରୁ କରିଥିଲେ, କେହି ପ୍ରଶ୍ନ କରିବା ସେ ତ ସାଧୁ ସଙ୍ଗ କରୁନଥିଲେ, କିନ୍ତୁ ସେ ଚବିଶ ଯେଉଁ ଦୀକ୍ଷା ଶିକ୍ଷା ଗୁରୁ ସେ ପକ୍ଷୀ ନିକଟରୁ ଶିଖି ଯାଉଥିଲେ, ଆକାଶ ନିକଟରୁ, ଭୂମି ନିକଟରୁ, ସମସ୍ତଙ୍କ ନିକଟରୁ ଶିକ୍ଷା କରିଦେଉଥିଲେ। ଅର୍ଥାତ୍ ତାଙ୍କୁ ନିଜର ଶିକ୍ଷା ଗୁରୁ ବୋଲି ଗ୍ରହଣ କରୁନଥିଲେ, ଶିକ୍ଷା କରୁଥିଲେ। ଆମର ସେଭଳି ମାନେ ଦୃଷ୍ଟି ନାହିଁ, ଆମର ସେଭଳି ଭଙ୍ଗୀ ନାହିଁ, ଆମେ ମିଶିଲା ମାନେ ଅନ୍ୟର ଦୋଷ ଦେଖିବା। ତେଣୁ ପ୍ରଭୁପାଦ ସେଥିପାଇଁ କହୁଛୁ ଆଡ଼ଭାନ୍ସ ଡିଭୋଟିଙ୍କର ସଙ୍ଗ କରିବା ଦରକାର। ସାଧାରଣ ଭକ୍ତ ଆମେ ବସିଲା ମାନେ ଆମ ଭିତରେ ପ୍ରଜଳପ ଚାଲିବ, କଥାବାର୍ତ୍ତା ଚାଲିବ, ଦୋଷ ଦର୍ଶନ ହେବ, ଆଡ଼ଭାନ୍ସ ଡିଭୋଟିଙ୍କର ସଙ୍ଗ କରିବା ଦରକାର। ଏବଂ ଜୀବନରେ ଭକ୍ତିର ଅଗ୍ରଗତି ପାଇଁ ହିଁ ସବୁଠୁ ବଡ଼ ଜିନିଷ ହେଉଛି ଗୁରୁବାକ୍ୟ। ଗୁରୁଦେବ ପ୍ରକଟ ଥିବା ସମୟରେ ତାଙ୍କର ସେବା, ତାଙ୍କର ଆଦେଶ ପାଳନ, ଏବଂ ଅପ୍ରକଟ ପରେ ତାଙ୍କର ବାଣୀ ସେବା, ସେ ଯାହା କହିଛନ୍ତି ସେ ଆଦେଶ ପାଳନ କରିବା ଦରକାର। ଇଏ ହେଉଛି ସବୁଠୁ ବଡ଼ ସାଧୁ ସଙ୍ଗ। ଯେଭଳି ମୁଁ ଆପଣଙ୍କୁ ଗୋଟେ ଛୋଟ କାହାଣୀ କହି ଆମର ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମକୁ ଯିବା, ଶ୍ରୀ ସମ୍ପ୍ରଦାୟରେ ଜଣେ ସାଧୁ ଥିଲେ, ତାଙ୍କର ନାମ ହେଉଛି ପରାଶର ଭଟ୍ଟ। ପରାଶର ଭଟ୍ଟଙ୍କୁ ତାଙ୍କ ଗୁରୁଦେବ ଯେତେବେଳେ ଦୀକ୍ଷା ଦେଇଥିଲେ ତାଙ୍କୁ ଦୁଇଟି ଆଦେଶ ଦେଇଥିଲେ, କହୁଥିଲେ ପରାଶର ତୁମେ ସବୁ ସମୟରେ ଭଗବାନଙ୍କର ନାମ କୀର୍ତ୍ତନ କରିବ, ଭଗବାନଙ୍କ ସେବାରେ ରହିବ, ଆଉ ସବୁ ସମୟରେ ନିଜର ଦୋଷ ଦେଖିବ। ପରାଶର ଭଟ୍ଟଙ୍କୁ ଦୁଇଟି ଆଦେଶ ଦେଇଥିଲେ, ସବୁ ସମୟରେ ତୁମେ ନିଜର ଦୋଷ ଦେଖିବ। କିନ୍ତୁ ପରାଶର ଭଟ୍ଟ ସେ ବିଷ୍ଣୁ ସହସ୍ର ନାମର ଟୀକା ରଚନା କରୁଥିଲେ, ସେ ଏତେ ବ୍ୟସ୍ତ ରୁହନ୍ତି ଭଗବାନଙ୍କ ସେବାରେ, ଭଗବାନଙ୍କ ଭଜନରେ ଏତେ ବ୍ୟଗ୍ର ରୁହନ୍ତି ଏବଂ ଏତେ ନିଯୁକ୍ତ ରୁହନ୍ତି, ସେ କି ଜାଣନ୍ତି ନା ସଂସାରରେ କ'ଣ ଚାଲିଛି। କିନ୍ତୁ ଗୋଟିଏ ଘଟଣା, ପ୍ରତି ସମୟରେ ଜଣେ ଗୋଟେ ମହାଜନ ଲୋକ ଅଛି, ଧନୀ ଲୋକ, ସେ ପରାଶର ଭଟ୍ଟଙ୍କ ନିକଟକୁ ଆସେ ଏବଂ ପରାଶର ଭଟ୍ଟଙ୍କ ନିକଟକୁ ଆସିକି ତାଙ୍କର ଦୋଷ ଦେଖି ତାଙ୍କୁ ନିନ୍ଦା କରେ। କିନ୍ତୁ ପରାଶର ଭଟ୍ଟ ତାକୁ ବଡ଼ ଆଦରରେ ପ୍ରସାଦ ଦିଅନ୍ତି, ତାର ସେବା କରନ୍ତି। ଇଏ ଦେଖିକି ଆଶ୍ଚର୍ଯ୍ୟ ହୁଏ। ଇଏ ଦିନେ ପଚାରିଲା ଯେ ସ୍ୱାମୀ, ପରାଶର ଭଟ୍ଟଙ୍କୁ ପଚାରିଛି ଏ ବ୍ୟକ୍ତି, ମୁଁ ଦେଖୁଛି ଯିଏ ଆପଣଙ୍କର ସବୁବେଳେ ନିନ୍ଦା କରୁଛି ଆପଣ ତାକୁ ଭଲ ଗେଷ୍ଟ ଭାବରେ ରିସେପ୍ସନ୍ କରୁଛନ୍ତି, କାରଣ କ'ଣ? ମୁଁ ତ କିଛି ବୁଝିପାରୁନି। ଆପଣ ସେ ଆସିଲା ପରେ ଆପଣ ତାକୁ ବଡ଼ ସମ୍ମାନ ସହିତ ବସାଉଛନ୍ତି, ଆଉ ଭୋଜନ କରିବା ପାଇଁ ଦେଉଛନ୍ତି, ସବୁକିଛି ବ୍ୟବସ୍ଥା କରିଦେଉଛନ୍ତି, ସେ ତ ଆପଣଙ୍କର ନିନ୍ଦା କରୁଛି। ପରାଶର ଭଟ୍ଟ କହିଲେ, ଠିକ୍, ମୋ ଗୁରୁଦେବ ମୋତେ ଦୀକ୍ଷା ଦେଇଥିଲେ, ମୋତେ ଦୁଇଟି ଆଦେଶ ଦେଇଥିଲେ। ପ୍ରଥମ ଆଦେଶ ଦେଇଥିଲେ, ତୁମେ ଠାକୁରଙ୍କର ନାମ କରିବ, ଠାକୁରଙ୍କର ସେବାରେ ରହିବ ଏବଂ ନିଜର ଦୋଷ ଦେଖିବ। ପରାଶର ଭଟ୍ଟ କହିଲେ, ମୁଁ ଭଗବାନଙ୍କ ସେବାରେ ଏତେ ମଗ୍ନ ରହୁଛି, ଗୁରୁଦେବଙ୍କର ଦ୍ୱିତୀୟ ଆଦେଶଟା ମୁଁ ପାଳନ କରିପାରୁନି। ଗୁରୁଦେବ ଯେଉଁ ମୋତେ ଦ୍ୱିତୀୟ ଆଦେଶ ଦେଇଥିଲେ, ମୋ ନିଜର ଦୋଷ ଦେଖିବା, ମୋର ନିଜର ଦୋଷ ଦେଖିବା ପାଇଁ ମୋର ସମୟ ନାହିଁ, କିନ୍ତୁ ଏ ବ୍ୟକ୍ତିଟି ଆସି ମୋର ମୋ ଦୋଷ ଗୁଡ଼ାକ ସବୁ କୀର୍ତ୍ତନ କରୁଛି, ମୁଁ ନିଜେ ଶୁଣୁଛି। ତେଣୁ ଏହାଦ୍ୱାରା ମୋ ଗୁରୁଦେବଙ୍କର ଦ୍ୱିତୀୟ ସେବାଟା ମୁଁ କରୁଛି, ସେଥିପାଇଁ ମୁଁ ତାକୁ ହିଁ ବଡ଼ ଆଦର କରୁଛି। ମାନେ ଆପଣ ଚିନ୍ତା କରନ୍ତୁ, ବୈଷ୍ଣବମାନେ କିଭଳି ଥିଲେ, ଏତେ ଉନ୍ନତ ସ୍ଥିତିରେ ରହି ମଧ୍ୟ ସେମାନେ ଗୁରୁଙ୍କର ଆଦେଶ, ତାଙ୍କ ଜଣେ ନିନ୍ଦୁକ ବ୍ୟକ୍ତି ମାଧ୍ୟମରେ ମଧ୍ୟ ସେ ତାଙ୍କର ଗୁରୁଙ୍କର ଆଦେଶକୁ ସ୍ମରଣ କରି ସାଧୁସଙ୍ଗର ଫଳ ପ୍ରାପ୍ତ ହେଉଥିଲେ, ଆମ ଦ୍ୱାରା ସେଇଟା ସମ୍ଭବ ନୁହେଁ। ସେଥିପାଇଁ ପ୍ରଭୁପାଦ ଏଠି ଲେଖିଛନ୍ତି, କୃଷ୍ଣ ଭକ୍ତି ଜନ୍ମ ମୂଳ ହୁଏ ସାଧୁସଙ୍ଗ, ସେଥିରେ ଲେଖିଛନ୍ତି ସାଧୁସଙ୍ଗ ଅର୍ଥ ଆସୋସିଏସନ୍ ୱିଥ୍ ଦି ଆଡ଼ଭାନ୍ସ ଡିଭୋଟିଜ୍, ଉନ୍ନତ ଅଧିକାରୀଙ୍କର। ଆମଠୁ ଆମେ କନିଷ୍ଠ ଅଧିକାରୀ ଅଛି, ଆମେ ମଧ୍ୟମ ଅଧିକାରରେ ସଙ୍ଗ କରିବା, ଯିଏ ମଧ୍ୟମ ଅଧିକାରୀ ଅଛି ସେ ଉତ୍ତମ ଅଧିକାରରେ ସଙ୍ଗ କରିବ, ଏବଂ ଉତ୍ତମ ଅଧିକାରୀ କେବଳ ଉତ୍ତମ ଅଧିକାର ସଙ୍ଗ, କେବଳ ଏଇ ସଙ୍ଗ ଦ୍ୱାରା ହିଁ ଲୋଭ ସୃଷ୍ଟି ହେବ। ସେଥିପାଇଁ ରୂପଗୋସ୍ୱାମୀଟି କହିଲେ, କୃଷ୍ଣ ରସ ଭାବିତା ମତି କ୍ରିୟତାମ ଯଦି କୁତୋପି ଲଭ୍ୟତେ, କିଣି ନିଅ ଲୌଲଞ୍ଚପି ଏକ ମୂଲ୍ୟମ, ଜନ୍ମ କୋଟି ସ୍ୱୀକୃତି ନ ଲଭ୍ୟତେ, କୋଟି ଜନ୍ମ ସ୍ୱୀକୃତିରେ ଯେଉଁଟା ମିଳେ ନା, ଯଦି ସାଧୁ ସଙ୍ଗ କଲେ ପ୍ରଥମେ ଭଲ ଲାଗିବନି, ଧୀରେ 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 ଦୈବାତ ଯଦି ରୁଚି ହେଇଗଲା ଜୀବନଟା ସଫଳ ହେଇଯିବ। ଏଇଥିପାଇଁ ଭକ୍ତଙ୍କ ସଙ୍ଗରେ ଭଗବାନଙ୍କର ଲୀଳା ଗୁଡ଼ିକ ଶ୍ରବଣ କରାଯାଏ। ତେବେ ଆମେମାନେ ଦୀର୍ଘ ଛଅ ଦିନ ଧରି ଶୁଣିଲେ ପ୍ରଭୁଙ୍କର ନାମ ବନ୍ଦନ ଲୀଳା, ତେବେ ଆଜିର ପ୍ରସଙ୍ଗ ହେଉଛି ଭକ୍ତମାନଙ୍କର ଯେଉଁଠି ଯାହା ସନ୍ଦେହ ପ୍ରଶ୍ନ ସବୁ ଅଛି, ବର୍ତ୍ତମାନ 9ଟା ପର୍ଯ୍ୟନ୍ତ କେବଳ ସେ ପ୍ରଶ୍ନ ଉତ୍ତର ହିଁ କାର୍ଯ୍ୟକ୍ରମ ଚାଲିବ। ପ୍ରଭୁଙ୍କୁ ପାଦସେବା ପ୍ରଭୁଙ୍କୁ ଯେଉଁମାନେ ସବୁ ପ୍ରଶ୍ନ ଦେଇଛନ୍ତି ଆପଣ ପଢ଼ିଦେବେ, ପଢ଼ିଦିଅନ୍ତୁ, ମୁଁ କହିଦେବି, କାରଣ ମୁଁ ପଢ଼ିବା ଅକ୍ଷର ସମ୍ଭବ ନାହିଁ, ଯେଉଁଟା ପଢ଼ିବେ ମୁଁ ଦେଇଦେଲେ ମୁଁ ପଢ଼ିଦେବି। ନା ନା, ଯେ ରୂପେ ଚିନ୍ତୈ ଦାସ ସେଇ ରୂପେ ହୁଏ। ହଁ, ଭକ୍ତର ଇଚ୍ଛାଏ କୃଷ୍ଣ ପ୍ରକାଶ ସଦାଏ। କେହି ଜଣେ ଶାସ୍ତ୍ରକୁ ଏଇଭଳି ଯେଉଁ ଅପବ୍ୟବହାର କରାଯାଉଛି, ମିସ୍ ୟୁଟିଲାଇଜେସନ୍ ଯାହା କୁହାଯାଏ, ମିସ୍ ଇଣ୍ଟରପ୍ରିଟେସନ୍, ନିଜ ନିଜର ମତକୁ ଯୋଡ଼ି ଦେଉଛନ୍ତି, ନା ନା ଏଇଟା କିଏ କହିଛନ୍ତି, କେଉଁ ପ୍ରସଙ୍ଗରେ କହିଛନ୍ତି, ଏଇଟା ଜାଣିବା ଦରକାର, ପ୍ରସଙ୍ଗକୁ ନେଇକି କଥା କହିବା ଦରକାର। ଏ ଚୈତନ୍ୟ ଭାଗବତରେ ଅଛନ୍ତି, ଯେ ରୂପେ ଚିନ୍ତୈ ଦାସେ ସେଇ ରୂପେ ହୁଏ, ଅର୍ଥାତ୍ ଭକ୍ତ ପ୍ରଭୁଙ୍କୁ ଯେଉଁ ରୂପରେ ଦର୍ଶନ କରିବା ପାଇଁ ଚାହୁଁଛି, ଯେଭଳି ହନୁମାନ ସବୁ ସମୟରେ ଚାହାନ୍ତି ମୁଁ ରାମଚନ୍ଦ୍ର ମହାପ୍ରଭୁଙ୍କୁ ଏଇ ନବଦୁର୍ବା ଦଳ ଶ୍ୟାମ ରୂପରେ ଦେଖିବା ପାଇଁ, ହନୁମାନ କେବେ ଚାହାନ୍ତି ନା ମୁଁ ରାମଚନ୍ଦ୍ର ମହାପ୍ରଭୁଙ୍କୁ କୃଷ୍ଣ ରୂପରେ ଦେଖି। ତେଣୁ ଭକ୍ତ ଯେଉଁ ଇଚ୍ଛା କରୁଛି, ଏବଂ ଅର୍ଥଟା ହେଉଛି ଏଇ ଅର୍ଥରେ, ଏବଂ ଦ୍ୱିତୀୟ ଅର୍ଥ ହେଉଛି ଯେ ରୂପ ଚିନ୍ତୈ ଦାସ ସେ ରୂପ ହେ, ଯେଉଁ ରସରେ ସାଧକ ଅଛି ସେ ଯାହା ଚିନ୍ତା କରୁଛି, ମୁଁ ଚାହୁଁଛି ମୁଁ ସଖ୍ୟ ରସରେ ରହିବି, ପ୍ରଭୁ ତା ପାଇଁ ସଖା ଭଳି ଅଭିନୟ କରୁଛନ୍ତି, ଯିଏ ବାତ୍ସଲ୍ୟ ରସରେ ଅଛନ୍ତି ପ୍ରଭୁ ତା ପାଇଁ ପୁତ୍ର ଅଭିନୟ କରୁଛନ୍ତି। କିନ୍ତୁ ଇଏ ସବୁ ଯେ ତାଙ୍କର ଲାଷ୍ଟ ହେଉଛି ଯେ ସେ କ'ଣ କହୁଛନ୍ତି, ହଁ ନା 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 ନା, ଯେଉଁ ପ୍ରକାର ସ୍ମରଣ ଭଜନ କରିପାରିବ ନାହିଁ, ଯେ ମୁଁ ଭଗବାନଙ୍କୁ ଇଚ୍ଛା କରିବି ଭଗବାନ ଆପଣ ଗୋଟେ ବର୍ତ୍ତମାନ ମୋ ପାଇଁ ଗୋଟେ କୋଠା ଘର ହେଇକି ଠିଆ ହୁଅନ୍ତୁ, ଏଇଟା କ'ଣ ପ୍ରଶ୍ନ, ଯେଉଁ ରୂପରେ ଭଗବାନ ଯେଉଁ ରସ ଗୁଡ଼ିକ ପ୍ରକାଶ କରିଛନ୍ତି ସେଇ ରସରେ ଆପଣଙ୍କୁ ଭଜନ କରିବାକୁ ପଡ଼ିବ, ଯେଉଁ ରସ ଭଗବାନ ପ୍ରକାଶ କରିଛନ୍ତି ଭଗବାନ ଏ ଚାରୋଟି ରସରେ ବସୀଭୂତ ହୁଅନ୍ତି, ସଖ୍ୟ ରସ, ଦଶ ରସ, ବାତ୍ସଲ୍ୟ ରସ, ମାଧୁର୍ଯ୍ୟ ରସ। ଚାରି ରସର ସାଧକ ନିକଟରେ ଯେଭଳି ପ୍ରକାଶ ହୁଅନ୍ତି, ଯେଉଁ ରୂପ ସେଇ ରୂପ, ଯେ ରୂପରେ ଚିନ୍ତା କରିବ। କିନ୍ତୁ ଜଣେ ପ୍ରବଚନ ଦେଲେ ତୁମେ ସାଇକେଲ ପଛରେ କୃଷ୍ଣଙ୍କୁ ବି ବସେଇକି ନେଇକି ଯିବ, ଏ ଥାର୍ଡ଼ କ୍ଲାସ୍ ବୁଦ୍ଧି କିଏ ତୁମକୁ ଦେଲା? ଆଜି ଶୁଣିବା ଲୋକ ସେ ହେଉଛି ଏକ ନମ୍ବର ବୋଗସ। ପ୍ରଭୁପାଦ କୁହନ୍ତି ଏକ ନମ୍ବର ବୋଗସ ଶୁଣିବା ଲୋକ, ଦୁଇ ନମ୍ବର ବୋଗସ କହିବା ଲୋକ। ଭାଇ ତୁମେ ଶୁଣୁଛ ବୋଲି ସେ କହୁଛି ନା, ତୁମେ ସାଙ୍ଗେ ସାଙ୍ଗେ ଅପୋଜ୍ କରିବା ଦରକାର, ଏଇଟା ଭୁଲ ଜିନିଷ, ଏସବୁ ଠିକ୍ ଜିନିଷ ନାହିଁ। ଆପଣ ଆଉ ଗୋଟେ ପ୍ରଶ୍ନ ପଢ଼ିକି ତାର ସାରାଟାକୁ ମାଇଣ୍ଡରେ ରଖିଦେବେ, କହିଦେବେ ସାଙ୍ଗେ ସାଙ୍ଗେ, ପଢ଼ିଦିଅନ୍ତୁ ଆଉ ଗୋଟେ ପ୍ରଶ୍ନ, ମୁଁ ଏଇଟା କହିବା ଭିତରେ ଯେ ସଂସାର ଭିତରେ ରହିବାକୁ ଚାହୁଁନାହାନ୍ତି ବର୍ତ୍ତମାନ, କିଭଳି ଭଗବାନଙ୍କର ସେବା କରିବେ ସେଇଟା ଚାହୁଁଛନ୍ତି। ସବୁ ସମୟରେ ମନେ ରଖନ୍ତୁ, ସଂସାରଟା ମଧ୍ୟ ଭଗବାନଙ୍କର ସୃଷ୍ଟିରୁ ବାହାର ନୁହେଁ। ଆପଣ ଯେଉଁଠିକି ଆସିବେ ଏଇଟା ବି ଗୋଟେ କୃଷ୍ଣଙ୍କର ସଂସାର, କେବଳ ଆମକୁ ଚେତନାର ପରିବର୍ତ୍ତନ କରିବାକୁ ପଡ଼ିବ। ଯେଭଳି ଆପଣ ସଂସାରରେ କ'ଣ କରୁଛନ୍ତି, କିଛି ଚାକିରି କରୁଛନ୍ତି ବା କିଛି ଟଙ୍କା କଲେକ୍ସନ୍ କରୁଛୁ, ଆମେ ବି ଟଙ୍କା କଲେକ୍ସନ୍ କରୁଛୁ, ଆପଣ ଭିକ୍ଷା ମାଗିବା ପାଇଁ ଯାଉଛୁ, ଆପଣ ଘରେ ରୋଷେଇ ହେଉଛି, ଆମ ଘରେ ବି ରୋଷେଇ ହେଉଛି, ଆପଣ ପିଲାଛୁଆଙ୍କୁ ଡ୍ରେସ୍ କିଣୁଛନ୍ତି, ପିଲାଛୁଆଙ୍କୁ ଡ୍ରେସ୍ ପତ୍ର କିଣି ଆଣିଛନ୍ତି, ତାଙ୍କ ପାଇଁ କରୁଛନ୍ତି, ଆମେ ବି ଭଗବାନ ପାଇଁ କରୁଛୁ। ଜଣେ ଜଗତରେ ଯାହା କରୁଛି ଭକ୍ତ ସେଇଆ ହିଁ କରୁଛି, କୌଣସି ପାର୍ଥକ୍ୟ ନାହିଁ। କିନ୍ତୁ ଗୋଟିଏ ଡିଫରେନ୍ସ, ଭକ୍ତ ଭଗବାନ ପାଇଁ କରୁଛି ଏବଂ ସିଏ ଜାଣେ ମୁଁ ଭଗବାନଙ୍କୁ ସୁଖ ଦେଲେ ମୁଁ ସୁଖୀ ହେବି। ଏବଂ ଗୃହରେ ଆମେ ଯଦି ତା ହିଁ କରିବା ତାହେଲେ ସେଇଟା ବି ଭଗବତ ସଂସାର ହୋଇଯିବ। କିନ୍ତୁ କରିବାଟା ଟିକେ ଡିଫିକଲ୍ଟ। ଆମେ ଯେତେବେଳେ ଆମ ଛୁଆ ପିଲାଙ୍କୁ ଆଣିକି ଏଇ ଜିନିଷ ଦେଉଛେ, ଛୁଆ ପିଲାଙ୍କ ପାଇଁ କରୁଛେ, ଘର ଦ୍ୱାରା ସବୁ କରୁଛେ, ଭକ୍ତ ମନ୍ଦିର କରୁଛେ, ଆପଣ ଘର କରୁଛନ୍ତି, ଏତିକି ହେଉଛି ଡିଫରେନ୍ସ। କିନ୍ତୁ ସେଇ ଇଟା ବାଲି ସିମେଣ୍ଟ ସବୁ କିଛି ଲାଗୁଛି, ସେଇ ଅର୍ଥ ଲାଗୁଛି, ସବୁ କିଛି ଲାଗୁଛି। ମନ୍ଦିରକୁ ଶହ ଶହ ଲୋକ ଆସି ପ୍ରଣାମ କରିଯାଉଛନ୍ତି, ଆପଣ ଘରୁ କେହି ଜଣେ ପ୍ରଣାମ ହିଁ କରୁନାହାନ୍ତି। ସେଥିପାଇଁ ଭଗବାନ ଗୀତାରେ କହିଲେ ଯଦ୍ କରୋସି, ତୁମେ ଯାହା କରୁଛ ମୋ ପାଇଁ କର। ଯଦି ସଂସାର ଆପଣଙ୍କର ପ୍ରତିକୂଳ ତେବେ ତ୍ୟାଗ କରିପାରନ୍ତି, ଯେଭଳି ପ୍ରହ୍ଲାଦ ମହାରାଜ, ପ୍ରହ୍ଲାଦ ମହାରାଜ ପିତାଙ୍କୁ ତ୍ୟାଗ କରିଦେଲେ, ତ୍ୟାଗ ତ କଲେ ନା, ଶେଷ ପର୍ଯ୍ୟନ୍ତ ବି ପ୍ରଣାମ ଭଗବାନ ପ୍ରାର୍ଥନା କଲାଙ୍କୁ ଉଦ୍ଧାର କରନ୍ତୁ ବୋଲି। ଯଦି ପ୍ରତିକୂଳ ସଂସାର ହେଉଛି, କମସେ କମ୍ ସେମାନଙ୍କୁ ସଂସାର ଭିତରେ ଆପଣ ଯେହେତୁ ଜ୍ୟେଷ୍ଠ ବ୍ୟକ୍ତି, ଆପଣ ଭକ୍ତି ଯୋଗ ଶିକ୍ଷା କରି ତାଙ୍କୁ ପ୍ରଥମେ ଟ୍ରେନିଂ ଦେବା ଉଚିତ। ଯଦି ସେମାନେ ତାକୁ ଆଡମିଟ୍ ନ କଲେ ତାହେଲେ ଆପଣଙ୍କର ଭଜନର ପ୍ରତିକୂଳ ହେଲେ ତାପରେ ଆପଣ ଚିନ୍ତା କରିବେ। କାରଣ ଆମର ଧାରା ହେଉଛି ଆମେ କେବେ ସ୍ୱାର୍ଥବାଦୀ ନୁହେଁ, ଆମେ ଘରଦ୍ୱାର ଛାଡ଼ିକି ପଳେଇ ଆସୁଛୁ କେବଳ ବାବା ଝିଅ କି ମଠରେ ରହିକି ଆମେ ଆନନ୍ଦ ରହିବା ପାଇଁ ନୁହେଁ। ଆପଣ ଯେମିତି ବର୍ତ୍ତମାନ ଚିନ୍ତା କରୁଛନ୍ତି ସଂସାରଟା ଏତେ ବଡ଼ ଦୁଃଖ ବୋଲି, ଆପଣ କାହିଁକି ଚିନ୍ତା କରୁନାହାନ୍ତି ଆପଣଙ୍କ ପୁଅ ବି ଦିନେ ଆପଣଙ୍କ ଷ୍ଟେଜ୍କୁ ଆସିକି ଚିନ୍ତା କରିବେ ସଂସାରଟା ଦୁଃଖ ବୋଲି? ଯଦି ଆପଣ ଦୁଃଖ ବୋଲି ରିଅଲାଇଜ୍ କରିକି ଆପଣ ଆପଣ ପୁଅକୁ ସେ ଶିକ୍ଷାଟା ଦେଇକି ତାକୁ ସୁଖରେ ରଖନ୍ତୁ, ଆପଣ ବହୁତ ବଡ଼ ଉପକାର କଲେ। ସଂସାର ଛାଡ଼ିଦେଇକି ବର୍ତ୍ତମାନ ପଳେଇ ଆସିବେ ଆପଣଙ୍କ ସୁଖ ପାଇଁ, କିନ୍ତୁ ଆପଣ ପିଲାଛୁଆ ବି ଆପଣଙ୍କ ଷ୍ଟେଜ୍କୁ ଆସିଗଲା ପରେ ପୁଣି ଦୁଃଖ ଲାଭ କରିବେ। କିନ୍ତୁ ସଂସାର ଭିତରେ ରହିକି ପ୍ରଥମେ ତାଙ୍କୁ ଏ ଶିକ୍ଷାଟା ଦିଅନ୍ତୁ, ତାହେଲେ ଆପଣ ନିଶ୍ଚିତ ସୁଖରେ ଦେଖିବେ, ଚେଷ୍ଟା କରିବେ। ଯଦି ନହେଲା ତାପରେ ଆପଣ କନସଲ୍ଟ କରିବେ, ତାପରେ ମୁଁ କ'ଣ କରିବି ନେକ୍ସଟ ଷ୍ଟେଜ୍। ପ୍ରଥମ ପ୍ରଶ୍ନ ହେଉଛି ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ ଯେତେବେଳେ ଭାଗବତ କହୁଥିଲେ ସେ ସାକ୍ଷାତ ଦର୍ଶନ କରୁଥିଲେ କି ନାହିଁ, ଲୀଳା ଦର୍ଶନ କରୁଥିଲେ କି ନାହିଁ? ଏଭଳି ବହୁତ ଲୀଳା ଅଛି, ଯେଭଳି ସମ୍ବାଦ, ଅବଧୂତ ଯଦୁରାଜନ ସମ୍ବାଦ କହୁଛନ୍ତି, ସମ୍ବାଦ ଗୁଡ଼ିକ କେବଳ ଟ୍ରାନ୍ସଫର୍ କରୁଥିଲେ। ଅବଧୂତ ଯଦୁରାଜନଙ୍କୁ ଯାହା କହିଥିଲେ ଭଗବାନ ଉଦ୍ଧବଙ୍କୁ ତାହା କହୁଥିଲେ, ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ ତାହା କହୁଥିଲେ। କିନ୍ତୁ ଲୀଳା ବିଷୟକ ଯେଉଁ ଜିନିଷ ଅଛି, କୃଷ୍ଣ ଲୀଳାରେ ଏସବୁ ସାକ୍ଷାତ ଦର୍ଶନ କରୁଥିଲେ, ଭଗବାନ ଜଣେ ପ୍ରଶ୍ନ କରିପାରେ, କୃଷ୍ଣ ତ 5000 ବର୍ଷ ପୂର୍ବରୁ ଲୀଳା କରିଥିଲେ ବା ନାଇଁ, ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ ଦର୍ଶନ ଏ ପ୍ରବଚନ ଦେବା ସମୟରେ ଭଗବାନ ଶ୍ରୀକୃଷ୍ଣ ତ ନଥିଲେ, ସେ ଯଦି ସବୁ ଲୀଳା କରୁଥିଲେ କେମିତି ଦର୍ଶନ କରୁଥିଲେ? ଗୋଟେ ଛୋଟ ଉଦାହରଣ ନିଅନ୍ତୁ, ଯେଭଳି ଆପଣ ସଂସାରକୁ ଆପଣ ଭଲ ପାଉଛନ୍ତି, ରାତିରେ ଶୋଇଗଲା ପରେ ଆପଣ ଦେଖିବେ 10 ବର୍ଷ ତଳେ ଆପଣଙ୍କ ପୁଅ ମରିଯାଇଥିବ, କିନ୍ତୁ ରାତିରେ 10 ବର୍ଷର କଥାଟାକୁ ଆପଣ ପୁଅ କେମିତି ଚାଲୁଥିଲା, ଖେଳୁଥିଲା, ବୁଲୁଥିଲା ଆପଣ ମାଇଣ୍ଡକୁ ଚାଲି ଆସୁଛି କି ନାହିଁ? 10 ବର୍ଷ ତଳେ ଆପଣଙ୍କ ପୁଅ ମରିଯାଇଛି, କିନ୍ତୁ 10 ବର୍ଷର ଜିନିଷଟା ଆପଣଙ୍କ ମାଇଣ୍ଡରେ ରେକର୍ଡିଂ ହେଇକି ରହିଛି, କାରଣ ଆପଣଙ୍କ ପ୍ରତି ତାଙ୍କର ଆଟାଚମେଣ୍ଟ ଅଛି, କିନ୍ତୁ ପୁଅ ଯାହା କରୁଥିଲା ଆପଣ ତାହା ଦେଖିପାରୁଛନ୍ତି ସ୍ୱପ୍ନରେ। ଯଦି ଆମ ଭଳିଆ ବଦ୍ଧ ଜୀବରେ ଏଇଟା ସମ୍ଭବ, ସେ ତ ସେ ମୁକ୍ତ ଜୀବ। ତେଣୁ ଭଗବାନ ଶ୍ରୀକୃଷ୍ଣ ଯାହା ଲୀଳା କରନ୍ତି ସେଇଟା ପାଷ୍ଟ ପ୍ରେଜେଣ୍ଟ ଫ୍ୟୁଚର ତିନି କାଳ ପାଇଁ ସବୁବେଳେ ନିତ୍ୟ, ଏବଂ ଲୀଳା ନିତ୍ୟ ଚାଲିଛି, ସବୁ ସମୟରେ ଚାଲିଛି, କେବଳ ଆମ ଆଗରେ ସ୍କ୍ରିନ୍ଟା ଟଣା ହେଇଯାଉଛି, କିନ୍ତୁ ଶୁଦ୍ଧ ଭକ୍ତ ଆଗରେ ସ୍କ୍ରିନ୍ ଟଣା ଯାଏ ନା, ସେ ସବୁ ସମୟରେ ଦେଖନ୍ତି, ସେଥିପାଇଁ ସେ ଲୀଳା ଦର୍ଶନ ହିଁ କରୁଥିଲେ। ଏବଂ ଦ୍ୱିତୀୟ ପ୍ରଶ୍ନ ହେଉଛି, ଗୋଲକ ବୃନ୍ଦାବନରେ ସେମାନେ କିଭଳି ଆସନ୍ତି? ଭଗବାନ ଯେତେବେଳେ ଅବତରଣ କରନ୍ତି, ଭଗବାନଙ୍କର ତିନୋଟି ଶକ୍ତି ଅଛନ୍ତି, ଯେଉଁ ସନ୍ଧିନୀ ଶକ୍ତି, ସନ୍ଧିନୀ ଶକ୍ତିର କାର୍ଯ୍ୟ ହେଲା ପିତା ମାତା ଗୃହ ଆସନ ଆବାସ ଲୀଳା ସ୍ଥାନ ଏଗୁଡ଼ିକୁ ସଜେଇବେ। ଭଗବାନ ଇଚ୍ଛା କଲା ମାନେ, ଯେମିତି ଛୋଟ ଉଦାହରଣ ଗୋଟେ ନିଅନ୍ତୁ, ପ୍ରାଇମ୍ ମିନିଷ୍ଟର କାଲି ଡିକ୍ଲେୟାର କରି ମୁଁ ଭୁବନେଶ୍ୱରକୁ ଆସିବି, ଭୁବନେଶ୍ୱରକୁ ଆସିବି କହିବା ପୂର୍ବରୁ ଯେତେବେଳେ ପ୍ରୋଗ୍ରାମ ହେଇଯିବ, ଜଣେ ପୂର୍ବରୁ ଆସିଥିଲା ଭୁବନେଶ୍ୱରକୁ, ମନେ କରନ୍ତୁ ମାସେ ପୂର୍ବରୁ ଆସିଥିଲା, ସେ ଦେଖିଥିଲା ରାସ୍ତା କଡ଼ରେ ଭିକାରୀ ଭିକାରୀ ସବୁ ବସିଥିଲେ, କେବିନ ଫେବିନ ଥିଲା, କିନ୍ତୁ ପ୍ରାଇମ୍ ମିନିଷ୍ଟର ପ୍ରୋଗ୍ରାମ ଦିନ ସେ ଆସିକି ଦେଖିବ ଭୁବନେଶ୍ୱର, ତାର ସବୁ ରୂପ ବଦଳି ଯାଇଥିବ, ସେ କେବିନ ଫେବିନ ସବୁ ଉଠି ଯାଇଥିବ, ଭିକାରୀମାନଙ୍କୁ ସବୁ ଉଠେଇ ନିଆଯିବ, ପୁରା ନିଟ୍ ଆଣ୍ଡ କ୍ଲିନ୍ କରିଦିଆଯିବ, ପ୍ରାଇମ୍ ମିନିଷ୍ଟର ଅର୍ଡ଼ର ମାନେ ତାଙ୍କର ମିନିଷ୍ଟର ମାନେ କାମ କରିଦେଉଛନ୍ତି, ପୁରା ନିଟ୍ ଆଣ୍ଡ କ୍ଲିନ୍। ଏଇ ଜଗତରେ ଏତିକି ହେଇଯାଉଛି, ହେଉଛି କି ନାହିଁ? ତେଣୁ ଜଣେ ଆସିକି କହିବେ କେମିତି ଏଇଟା ହେଲା, ଆମ ପାଇଁ ଇମ୍ପସିବୁଲ, କିନ୍ତୁ ପ୍ରାଇମ୍ ମିନିଷ୍ଟର ଅର୍ଡ଼ର ପାଇଁ ଏଇଟା ପସିବୁଲ, ପ୍ରାଇମ୍ ମିନିଷ୍ଟର ଅର୍ଡ଼ର ଦେଇଦେଇଛନ୍ତି। ସେଇଭଳି ଭଗବାନ ଯେତେବେଳେ ଜଗତକୁ ଆସିବା ପାଇଁ ଇଚ୍ଛା ପ୍ରକାଶ କରନ୍ତି, ତାଙ୍କ ଇଚ୍ଛା ଶକ୍ତିରେ ଇଚ୍ଛା କଲା ମାନେ, ଯେତେ ବ୍ରହ୍ମା ଯେମିତି କୃଷ୍ଣଙ୍କୁ ଯାଇ ପ୍ରାର୍ଥନା କରୁଛନ୍ତି, ବ୍ରହ୍ମାଜୀ ଶିବଜୀ ସମସ୍ତେ, ପ୍ରଭୁ ଆପଣ ଆସନ୍ତୁ ଶୀଘ୍ର କ୍ଷୀରସାଗର ତଟରେ, ଶୀଘ୍ର ଆସନ୍ତୁ, ଧରଣୀ ମାତାଙ୍କର ଭାର ଆପଣ ହରଣ କରନ୍ତୁ। ଭଗବାନ ଶୀଘ୍ର କହିଦେଲେ, ଯାଅ ଯାଅ ଠିକ୍ ଅଛି, ତୁମେ ସମସ୍ତେ ଯଦୁକୂଳରେ ଜନ୍ମ ହେଉ, ଅର୍ଡ଼ର ଦେଇଦେଲେ, ଅର୍ଡ଼ର ଦେଇଦେଲେ ମାନେ ସେମାନେ ଯଦୁକୂଳରେ ଜନ୍ମ ହେଲେ, ଆଦେଶରେ, ଭଗବାନଙ୍କ ଆଦେଶରେ। ଯଦି ପ୍ରାଇମ୍ ମିନିଷ୍ଟର ଆଦେଶରେ ଗୋଟେ କଲେକ୍ଟର ଏତେ ଗୋଟେ କାମ କରିପାରୁଛି, ଭଗବାନଙ୍କ ଆଦେଶରେ ବ୍ରହ୍ମାଜୀ ଶିବଜୀ ସମସ୍ତେ କର ଯୋଡ଼ିକି ଠିଆ ହେଇକି ରହିଛନ୍ତି, ମାନେ ଇମିଡ଼ିଏଟଲି ଏସବୁ କାର୍ଯ୍ୟ ହେଇଯାଉଛି। ଏବଂ ତାଙ୍କର ପିତା ମାତା ଯେଉଁମାନେ ଗୋଲକ ବୃନ୍ଦାବନରେ ଥାଆନ୍ତି, ଭଗବାନ ଇଚ୍ଛା କଲା ମାତ୍ରେ ହିଁ ସେମାନେ ଜଗତକୁ ଅବତରଣ କରନ୍ତି। ତେଣୁ ଭଗବାନଙ୍କୁ ଏମିତି ଦରକାର ନାହିଁ ଯେ ପିତାମାତା କେମିତି ଆସିଲେ, ସିଏ ପୁଣି କେଉଁଠି ଜନ୍ମ ହେଲେ, ନନ୍ଦ ଯଶୋଦା ଏଇଠି ଜନ୍ମ ହେଲେ, ତାଙ୍କର ପିତା ଅଛନ୍ତି, ତାଙ୍କର ମାତା ଅଛନ୍ତି, ଅଛନ୍ତି, ସେ ସବୁ କେମିତି ଜନ୍ମ ହେଲେ, କ'ଣ ହେଲେ, ଏ ତ ବିଶାଳ ବଡ଼ ଜିନିଷ, କିନ୍ତୁ ସବୁ ଜାଣିବା ଦରକାର। ଅଚିନ୍ତ୍ୟ ଖଳୁ ଯେ ଭାବାତ୍ ନ ତର୍କେଣ ଯୋଜୟ, ଇଏ ଅଚିନ୍ତ୍ୟ ଜିନିଷ, ଇନକନସେବୁଲ, ବିଚାର କରିପାରିବେନି ଆପଣ ଭଗବାନ କେମିତି ଆସିଲେ କ'ଣ କଲେ। ଭଗବାନ ନନ୍ଦ ଯଶୋଦା ଯେତେ ଭଗବାନଙ୍କର ପାଟିଆର, ମୁଁ ସବୁ ସମୟରେ ଏଇ ଏକ୍ଜାମ୍ପଲ ଦିଏ, ଯେତେ ଭଗବାନ ସହିତ ଲୀଳା କରିଛନ୍ତି ସମସ୍ତେ ସେ ଜଗତରୁ ଆସିଛନ୍ତି। ଭଗବାନ ଏଠି ଡ୍ରାମା କରିକି ଲାଷ୍ଟରେ ଡ୍ରାମାଙ୍କୁ ପାଟିଆର ସହ ଟେଣ୍ଟ ସହ ସବୁ ଧରିକି ପଳେଇଲେ ଗୋଲକ ବୃନ୍ଦାବନ, ଏତିକି ହିଁ ମନେ ରଖିବେ। ତାପରେ ନା, ମେଟେରିଆଲ ୱାର୍ଲ୍ଡରେ ତିନି ଶକ୍ତି କାର୍ଯ୍ୟ କରେ ନା, ସନ୍ଧିନୀ ଲାଦିନୀ, ଏଇଟା ହେଉଛି ଚିତ୍ ଶକ୍ତିର ତିନୋଟି ବୃତ୍ତି, ଲାଦିନୀ ସନ୍ଧିନୀ ସମ୍ବିତ, ସତ୍ ଚିତ୍ ଆନନ୍ଦମୟ। ଭଗବାନ ଯେଉଁ ତିନିଟା ଗୁଣ ଅଛି, ତିନିଟା ଗୁଣର ଇଏ ତିନିଟା କାର୍ଯ୍ୟ, ଜ୍ଞାନ ହେଲା ସନ୍ଧିନୀ ଏ ସମ୍ବିତ, ଆଉ ଆନନ୍ଦମୟ ହେଲା ଲାଦିନୀ, ଆଉ କ'ଣ ରହିଲେ ସନ୍ଧିନୀ, ସନ୍ଧିନୀ ହେଲା ଚିତ୍, ସତ୍ ଚିତ୍ ଆନନ୍ଦମୟ, ତିନିଟା ଶକ୍ତି ଏଇଟା। ଏ ତିନୋଟିର କାର୍ଯ୍ୟ ମୁଁ ଆପଣଙ୍କୁ ସଂକ୍ଷେପରେ ବୁଝେଇ ଦେଉଛି। ଯେଭଳି ଭଗବାନ ଜଗତକୁ ଆସିବେ, ଆସିବାପାଇଁ ଇଚ୍ଛା କଲା ମାତ୍ରେ ଏ ଜଗତର କୌଣସି ଗୁଣ ରହେ ନା। ଯେଭଳି ଯମୁନା, ଆପଣ ଗଲେ ବର୍ତ୍ତମାନ ଦେଖିବେ ଯମୁନା ଯେଉଁଠି ଓଲଟା ବହିଥିଲେ, ସାଲବେଗ ଲେଖିନାହାନ୍ତି ଯମୁନା କୃଷ୍ଣଙ୍କର ବଂଶୀ ଶୁଣି ଓଲଟା ବହିଲା, ଉଜାଣୀ ବହିଲା, ଓଲଟା ଯମୁନା ଯେଉଁଠି ବହିଥିଲେ। ଏ ଜଗତର କୌଣସି ନଦୀ ଓଲଟା ବହିବାର ଆପଣ ଦେଖିଛନ୍ତି? ଧର୍ମ ବିପରୀତ ହୋଇଗଲା, ଏସବୁ ସନ୍ଧିନୀ ଶକ୍ତିର କାର୍ଯ୍ୟ। ବୃକ୍ଷମାନେ, ଭଗବାନ ଶ୍ରୀକୃଷ୍ଣ ଆସିବେ, ବୃକ୍ଷମାନେ ସାଙ୍ଗେ ସାଙ୍ଗେ ସବୁ ପୁଷ୍ପ ପକେଇ ଦେଉଥିଲେ, ସିଂହ ବାଘ ଆଉ ହରିଣ ଯେତେ ପ୍ରାଣୀ ସବୁ ପରସ୍ପର ବିପରୀତ ଧର୍ମୀର ପ୍ରାଣୀମାନେ ଏକତ୍ର ରହୁଥିଲେ। ଭଗବାନ ପାଇଁ ଯେଉଁ ଲୀଳା କରିବେ, ଭଗବାନ ଏତେ କେହି ପ୍ରଶ୍ନ କରିପାରନ୍ତି, କଣ୍ଟ ବୃନ୍ଦାବନରେ କଣ୍ଟା ନିଶ୍ଚିତ ଥିବ ନା, ଭଗବାନ ବୁଲୁଥିଲେ, ତାଙ୍କ ପାଦରେ କ'ଣ କିଛି ଆଘାତ ହୁଏ ନା? ନା, କିଛି ଆଘାତ ହେବନି। ଏ ସନ୍ଧିନୀ ଶକ୍ତିର ଡ୍ୟୁଟି, ଭଗବାନଙ୍କର ଯେତେ ସେବା ଉପକରଣ ଏ ହେଉଛି ସନ୍ଧିନୀ। ଆଚ୍ଛା, ଲାଦିନୀ ଶକ୍ତିର କାମ ହେଲା ଭକ୍ତି ବୃତ୍ତି। ଆମେ ଯେଉଁ ଭଜନ କରୁଛେ, ଏଇ ଭଜନ ବଳରେ ଯେତେବେଳେ ଅନ୍ତରଟା ଶୁଦ୍ଧ ହେଇଯିବ, ଭକ୍ତି କିଭଳି ଆସିବେ ଜଣଙ୍କ ହୃଦୟକୁ? ଭକ୍ତି ଜଣଙ୍କ ହୃଦୟକୁ ଏଭଳି ଆସିବେ, ଯେଉଁ ଆମେ ଭଜନ କରୁଛେ, ଭଜନ କଲା ପରେ ଯାହାଙ୍କ ହୃଦୟରେ ଲାଦିନୀ ଶକ୍ତି ଅଛି ସିଏ ଆପଣଙ୍କୁ ଟ୍ରାନ୍ସଫର କରିବେ। ଗୁରୁଦେବ ତାଙ୍କ ପ୍ରବଚନ ଲେଖ, ଏଇଟା ଗୋଟେ ଜଷ୍ଟ ମାନେ ମାଇଗ୍ରେସନ ଭଳି, ରୋଗ ଭଳି, ସଂକ୍ରାମକ ରୋଗ ଭଳି। ଏ କୃପା ମାନେ, ଭଗବାନଙ୍କ କୃପା ମାନେ ସାଧୁଙ୍କ ଥ୍ରୁରେ ଯେଉଁ ଆସେ, ଏ ଲାଦିନୀ ଶକ୍ତିର କାମ। ସେ ଆପଣଙ୍କ ହୃଦୟକୁ ଆସିଗଲା ମାନେ ଆପଣଙ୍କ ହୃଦୟରେ ଭକ୍ତି ବୃତ୍ତି ଆସିବ, ଆପଣ ଆନନ୍ଦରେ ରହିବେ। ଆମେ ଯେଉଁ ଭଜନ କରୁଛେ, ଆମ ହୃଦୟରେ ଲାଦିନୀ ଶକ୍ତିର ବୃତ୍ତି ନାହିଁ, ଶୁଦ୍ଧ ନହେଲା ପର୍ଯ୍ୟନ୍ତ ଲାଦିନୀ ଶକ୍ତି ଆସିବାନି। ଏବଂ ଲାଦିନୀର ଦ୍ୱାରା କରେ ଭକ୍ତର ପୋଷଣ ଚୈତନ୍ୟ ଚରିତାମୃତରେ କୃଷ୍ଣ ସ୍କବରାଜ ଗୋସ୍ୱାମୀ। ଲାଦିନୀ ଶକ୍ତିର ଗୋଟେ କାମ ହେଲା ଭକ୍ତକୁ ପୋଷିବା, ଆଉ କିଏ ରହିଲେ? ସମ୍ବିତ। ସମ୍ବିତ ହେଲା ଜ୍ଞାନ ଶକ୍ତି। ଜଣେ ଯେତେ ବୁଦ୍ଧି ପ୍ରୟୋଗ କରୁ, ଯେତେ ଗୀତା ଭାଗବତ ପଢ଼ୁ, ସେ କେବେ ଭଗବତ ତତ୍ତ୍ୱ ଜାଣିପାରିବ ନା। ଯେଭଳି ଜଣେ ସାଲବେୟଙ୍କ ବିଷୟରେ ପ୍ରଶ୍ନ କରିବ, ସେମାନେ ଆମ ଭଳି ଗୀତା ଭାଗବତ ସବୁ ଘୋଷିକି ପଢ଼ିକି ଏସବୁ କାମ କରୁନାହାନ୍ତି, ହେଲେ ବି ଦେଖିବେ ସେ ଏଭଳି ଶାସ୍ତ୍ର ସବୁ ରଚନା କରିଛନ୍ତି, ସବୁ ଶାସ୍ତ୍ରର ସାର। ଜଣେ ଶୁଦ୍ଧ ହେଇଗଲା ପରେ ଅନ୍ତରେ ଭଗବାନଙ୍କ ଯେଉଁ ଶକ୍ତିର ଅନ୍ତରେ କାର୍ଯ୍ୟ କରେ ଭଗବତ ତତ୍ତ୍ୱଟା, ସମ୍ବିତ ଶକ୍ତିର କାର୍ଯ୍ୟ ହେଲା ନିଜକୁ ଜାଣିବା, ଭଗବାନଙ୍କୁ ଜାଣିବା। ଏଇଟା ସମ୍ବିତ ଶକ୍ତି ଆପଣଙ୍କ ହୃଦୟରେ କାର୍ଯ୍ୟ କଲାପରେ ଆପଣ ଜାଣିପାରିବେ, ନହେଲେ ଭଗବାନ ଜାଣିପାରିବେ। ଆଚ୍ଛା, ତାପରେ ପ୍ରଶ୍ନ, ମେଟେରିଆଲ ନେଚର, ମେଟେରିଆଲ ନେଚରକୁ ପ୍ରଭୁପାଦ ଗୋଟେ ଏକ୍ଜାମ୍ପଲ ଦିଅନ୍ତି, ଯେମିତି ଚୋର। ଚୋର ଚୋରି କରିବା ସମୟରେ କେବେ ହେଲେ ଜାଣେ ନା ଯେ ଗୋଟେ ଜେଲଖାନାକୁ ନିଶ୍ଚିତ ଯିବାକୁ ପଡ଼ିବ ଏବଂ ମାଡ଼ ଖାଇବାକୁ ପଡ଼ିବ। ମାଡ଼ ଖାଇଲା ପରେ ତାର କନସିୟସନେସ୍ ଆସେ। ଚୋରି କରିବା ସମୟରେ ସେ କେବେ କନସିୟସରେ ନଥାଏ ଯେ ମୋତେ ପନିସମେଣ୍ଟ ମିଳିବ ବୋଲି। ତେଣୁ ମେଟେରିଆଲ ୱାର୍ଲଡରେ ଯେଉଁମାନେ ରହିଛନ୍ତି, ଯେଉଁମାନେ ଭଗବାନଙ୍କର ଗୁଣ ଶକ୍ତି, ଯେଉଁ ପ୍ରକୃତି ଗୁଣ ଅଛି, ତିନି ଗୁଣ, ଏମାନଙ୍କ ଦ୍ୱାରା ପନିସମେଣ୍ଟ ପାଇଲେ ମଧ୍ୟ ପ୍ରଭୁପାଦ କହୁଛନ୍ତି ଏମାନେ ରିଅଲାଇଜ୍ କରିପାରିବେ ନା ଏତେ ଶୀଘ୍ର, କାରଣ ଏମାନେ ଏତେ ହାବିଚୁଟେଡ଼ ହେଇଯାଇଛନ୍ତି। ପ୍ରଭୁପାଦ ଗୋଟେ ଉଦାହରଣ ଦିଅନ୍ତି, ସବୁ ସମୟରେ ସୁନ୍ଦର ଗୋଟେ ଉଦାହରଣ, ଯେମିତି ଚୋର ସେ ବହୁତ ବାର ଜେଲଖାନାକୁ ଯାଇଥିବ, ପୁଣି ବି ଆସିକି ଚୋରି କରିବ, କିନ୍ତୁ ସେ ପନିସମେଣ୍ଟଟାକୁ ରିଅଲାଇଜ୍ କରୁଥିବ, ପୁଣି ବି ଚୋରି ବୃତ୍ତି ଛାଡ଼ିପାରିବାର। ସେଭଳି ଯେଉଁମାନେ ଭୂତ ପ୍ରକୃତିର ତିନି ଗୁଣରେ ଅଛନ୍ତି, ସେମାନଙ୍କୁ ଭଗବାନ ଚାରିଟି କାଟାଗୋରୀରେ ଗୀତାରେ ନେଲେ, ନମା ଦୁଷ୍କୃତି ନ ମୂଢ଼ା ପ୍ରପଦ୍ୟନ୍ତେ ନରାଧମ ମାୟା ଅପରୂତ ଜ୍ଞାନ ଆସୁରୀ ଭାବମାଶ୍ରିତା। ଏମାନେ ବାରମ୍ବାର ପନିସମେଣ୍ଟ ପାଉଛନ୍ତି, ବାରବାର ଦୁଃଖ ପାଉଛନ୍ତି ତିନି ଗୁଣ ଦ୍ୱାରା, ପୁଣି ତାଙ୍କୁ ପଚାରିବେ ଆପଣ ସୁଖରେ ଅଛନ୍ତି ନା? ମୁଁ ସୁଖରେ ଅଛି। କାହିଁକି ନା ସଂସାର ଯେତିକି ଟିକେ ଟେଷ୍ଟ ମିଳୁଛି ସେଇଟା ସେ ସୁଖ ବୋଲି ମନେ କରିଦେଉଛନ୍ତି, ଏଇଟା ତାଙ୍କର ମାନେ ଅଜ୍ଞତା। କିନ୍ତୁ କେହି ଜଣେ କହିପାରିବେନି ଯେ ମୁଁ ପ୍ରକୃତରେ ମାନେ ତିନି ଗୁଣରେ ଉର୍ଦ୍ଧ୍ୱରେ ଅଛି। ଏ ତିନି ଗୁଣ ଦ୍ୱାରା ଯେଉଁ ମୁଗ୍ଧ ହେଇକି ବ୍ୟକ୍ତି ପନିସମେଣ୍ଟ ପାଉଛି, ଠିକ୍ ତାକୁ ଗୋଟେ କୁହାଯାଏ ମାନେ ଓଡ଼ିଆର ଅତି କୁହାଯାଏ ପିଠିଆ ବଳଦ। ପିଠିଆ ବଳଦ ଜାଣିଛି ଯେ ମାଲିକ ମୋତେ ନବ, ଆଜି ଦୁବ ଘାସ ଅଛି ସେ ଜାଣିପାରେ, ଆଉ ଜମିଟା ଚାଷ କରିବା ବଡ଼ କଷ୍ଟ, ସେ ସିଧା ଯିବ ଶୋଇବ, ମାଲିକ ବାଡ଼େଇ 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 ଖୋଲିଦେବ, ସେ ଜାଣିଛି ମାଲିକ ଏମିତି ପିଠା ମୋତେ ଖୋଲିଦେବ। ଲୋକମାନେ ସେୟା, ସେ ସଂସାର କରୁଛନ୍ତି, ପିଲା ମୁହଁକୁ ଗୋଇଠା ମାରୁଛି, ସ୍ତ୍ରୀ ବି ଗୋଇଠା ମାରୁଛି, ସଂସାରରୁ ମାଡ଼ ଖାଉଛନ୍ତି, ସବୁ ଦ୍ୱାରା ହାରାସ ହେଉଛନ୍ତି, ପୁଣି ବି ପଚାରିବେ ସଂସାର ବଡ଼ ଧର୍ମ ନା? ସଂସାର ଧର୍ମଠୁ ବଡ଼ ଧର୍ମ ଅଛି ଭାଇ? ତୁ ତ ସଂସାର ଧର୍ମ କରୁଛ, ତ ପୁଣି ଦୁଃଖ ପାଉଛୁ କାହିଁକି, ପନିଶମେଣ୍ଟ ପାଉଛୁ କାହିଁକି? ଏ ପିଠିଆ ବଳଦ ମାଡ଼ ଖାଇଲେ ବି ସେ ପୁଣି ଭାବନ୍ତି ହଁ ସେ ଏଇଟା ଜଗତ ମାନେ ଏୟା, ଏ ତାଙ୍କର ଫୁଲିସନେସ୍। ଭଗବାନ ସେଥିପାଇଁ ତାଙ୍କୁ କହିଲେ ଏମାନେ ଅଜ୍ଞ ପଶୁବତ। ବିଶ୍ୱନାଥ ଚକ୍ର ଠାକୁର କହିଲେ ନମା ଦୁଷ୍କୃତି ନ ମୂଢ଼ା, ଏମାନଙ୍କୁ ମୂଢ଼ ଶ୍ରେଣୀ ନେଲେ, ଏମାନେ ପଶୁ ଚେତନାରେ ଅଛନ୍ତି। ପଶୁ ଯେମିତି କେଉଁଠି ଝାଡ଼ା ଯିବ କ'ଣ ଖାଇବ କିଛି ଜ୍ଞାନ ନାହିଁ, ମଣିଷ ସେୟା ଦେଖୁଛନ୍ତି, ଠିଆ ହେବେ କୁକୁର ଭଳିଆ ପରିସ୍ରା କରୁଛନ୍ତି। କୁକୁର କେବେ ହେଲେ ଆପଣ ପୋଷା କୁକୁର ଘରେ ଝାଡ଼ା ଯିବନି, ସେ ଭାଁ ଭାଁ ହେବ ତାର ମାନେ ପରିସ୍ରା ଝାଡ଼ା ଟାଇମ୍ ହେଲେ। ମଣିଷର ଦେଖୁନାହାନ୍ତି ଏଇଟା ଅଭଦ୍ର, କେତେ ଜଣ ମନ୍ଦିରକୁ ଆସନ୍ତି ସେ ପଛ କରେ ଯାଇକି ଠିଆ ହେଲେ କୁକୁର ଭଳିଆ ପରିସ୍ରା କରେ, କନସିୟସନେସ୍ ନାହିଁ, ଦେ ଆର୍ ମୁଡସ୍ ରାସ୍କେଲ, ପ୍ରବାସୀ ଥାକ ମାନେ ରାସ୍କେଲ। ଜାଣନ୍ତି ନା ତିନି ପ୍ରକୃତି ଗୁଣ ଦ୍ୱାରା ଆମେ କିଭଳି ପନିଶମେଣ୍ଟ ପାଉଛୁ, କାହିଁକି ନା ଏମାନେ ହାବିଚୁଟେଡ଼ ହେଇଯାଇଛନ୍ତି, ଏମାନେ ଛାଡ଼ିପାରିବେନି। ଚୋର ଚୋରି କରିକି ମାଡ଼ ଖାଇଲେ ସେଟା ଯେମିତି ଛାଡ଼ିପାରେ ନା, ଏମାନେ ତିନି ଗୁଣର ମାଡ଼ ଖାଇ ଖାଇ ଏମାନେ ଛାଡ଼ିପାରିବେନି। କିଭଳି ଛାଡ଼ିବେ? ଦୈବାତ ଯଦି ସାଧୁ ସଙ୍ଗ ହେଇଯାଏ, କନ୍ଦେ ବୋଲେ ଓହେ କୃଷ୍ଣ ଆମି ତବ ଦାସ, ତୁମାର ଚରଣ ଛାଡ଼ି ହୋଇନୁ ସର୍ବନାଶ। ସାଧୁ କେବଳ ଜାଣେ ଆକ୍ଚୁଆଲି ତା ଭିତରେ କ'ଣ ଅଛି, ସାଧୁ ଯେତେବେଳେ ସବୁ ଡେସ୍କ୍ରାଇବ୍ କରେ, ଦୈବାତ ଯଦି ତାର ଶୁଣେ, ରିଏଲାଇଜ୍ କରିଦିଏ ପ୍ରକୃତରେ ମୁଁ ଏଥିପାଇଁ ଦୁଃଖ ପାଉଛି, ସେତେବେଳେ ସେ ତାର ପୋଜିସନକୁ ଆସିବ, ଅଦରୱାଇଜ୍ ତାର ନେଚୁରାଲ କଣ୍ଡିସନକୁ ଫେରିବା ଆଦୌ ସମ୍ଭବ ନୁହେଁ, ଆଦୌ ସମ୍ଭବ। ତା ପରବର୍ତ୍ତୀ ପ୍ରଶ୍ନ, ଭଗବାନ ଭଗବତ ଗୀତାରେ ପ୍ରଥମେ କହିଲେ କେଉଁ ଶ୍ଳୋକରେ କହିଛନ୍ତି ଜୀବ କାହିଁକି ଏଠି ରାଗ ଦ୍ୱେଷ ସମୁଥେନ ଦ୍ୱନ୍ଦେ ମୋହେନ ଭାରତ ସର୍ବଭୂତାନି କୁନ୍ତେ ଓ ସ୍ୱର୍ଗେ ଜାନ୍ତି ପରନ୍ତପ। ନବମ ଅଧ୍ୟାୟ ସପ୍ତମ ଅଧ୍ୟାୟ ଦେଖିଦେବି, ଦୁଇଟା ଅଧ୍ୟାୟ ଭିତରେ କେଉଁ ଅଧ୍ୟାୟ, ରାଗ ଦ୍ୱେଷ ସମୁଥେନ ଦ୍ୱନ୍ଦେ ମୋହନ ଭାରତ ସର୍ବଭୂତାନି କୁନ୍ତେ ଓ ସ୍ୱର୍ଗେ ଜାନ୍ତି ପରନ୍ତପ। ଏହି ପରନ୍ତପ ସ୍ୱର୍ଗ ମାନେ ସୃଷ୍ଟି ଆରମ୍ଭରେ ଜୀବର ଗୋଟିଏ ଆସକ୍ତି ଆସିଛି, କ'ଣ? ରାଗ ଆଉ ଦ୍ୱେଷ, ଏଇ ଗୁଣ ପାଇଁ ସିଏ ଜଗତକୁ ଆସିଛି। ରାଗ ମାନେ ଆସକ୍ତି ହେଇଯିବା, ଦ୍ୱେଷ ମାନେ ବିରୋଧ କରିବା। ଦେଖୁନାହାନ୍ତି ଏ ଜଗତରେ ଦୁଇଟା ଜିନିଷ ଅଛି, କାହାକୁ ଭଲ ପାଇବା, ତାକୁ ହେଟ୍ କରିବା, କୌଣସି ଜିନିଷକୁ ଭଲ ପାଇବା ପୁଣି ହେଟ୍ କରିବା। ରାଗ ଦ୍ୱେଷ ସମୁଥେନ ଏଥିରୁ କ'ଣ ଆସିବ ନା ଦ୍ୱନ୍ଦ୍ୱ ମୋହ। ତେଣୁ ଯେଉଁ ଫଲ୍ସ ପ୍ରାଇଡ଼, ଏଇ ଯେଉଁ ଫଲ୍ସ ଇଗୋ ଆମର ଅଛି, ଏଇଟା ଫଲ୍ସ ଇଗୋ ପାଇଁ, ଅହଂକାର ପାଇଁ ଆମେ ଜଗତକୁ ଆସିଛେ। ଅହଂକାରକୁ କେବଳ ପୋଷଣ କରିବା ପାଇଁ ଆମେ ଏଠିକି ଆସିଛେ। ଆମେ ଚିନ୍ତା କଲେ ମୁଁ ଭଗବାନ ସେବା କରିବି ନା ମୁଁ ସ୍ୱତନ୍ତ୍ର ହେବି, ଏ ସ୍ୱତନ୍ତ୍ରତା ପାଇଁ ହିଁ ଏଠିକି ଆସିଛେ। ଏବଂ ଏଇ ସ୍ୱତନ୍ତ୍ରଟାକୁ ଯେତେବେଳେ ପରମ ସ୍ୱତନ୍ତ୍ରକାରୀ ଭଗବାନଙ୍କର ସେବା ଲଗା ହେଇଯିବ, ସେତେବେଳେ ଫଲ୍ସ ଇଗୋ ଯିବ। ଫଲ୍ସ ଇଗୋ ଏତେ ଶୀଘ୍ର ଯିବ ନା, ଅହଂକାର ଏତେ ଶୀଘ୍ର ହିଁ ଯିବ ନା। ସେଥିପାଇଁ ଯଦିଓ କୁହାଯାଉଛି ଦମ୍ଭ ଦର୍ପ ଅହଙ୍କାର କ୍ରୋଧ ପାରୁଷ୍ୟ ଏବଚ କହିଲେ ନା ଗୀତାରେ ଭଗବାନ, ଏଇଟା ଆମର ନ୍ୟାଚୁରାଲ ଟେଣ୍ଡେ। ସେଥିପାଇଁ ସତଗୁଣର ଗୋଟେ ଅହଙ୍କାର ଥାଏ, ସତଗୁଣକୁ କାହିଁକି ବନ୍ଧନ କୁହାଯାଏ? ସତଗୁଣରେ ବନ୍ଧନ ଅଛି କି ନାହିଁ? ସତଗୁଣରେ ଭଗବାନ ଗୀତାରେ କ'ଣ କହିଲେ, ତ୍ରୈଗୁଣ୍ୟ ବିଷୟ ବେଦା ନୈତ୍ରୈଗୁଣ୍ୟ ହବା ଆଣିଛ, ତିନି ଗୁଣର ଉର୍ଦ୍ଧକୁ ଯାଅ। ତା ତିନି ଗୁଣର ଉର୍ଦ୍ଧକ ମାନେ ସତଗୁଣରେ ବନ୍ଧନ ଅଛି, ଅହଙ୍କାର ଅଛି। ସତଗୁଣର ଅହଙ୍କାର କ'ଣ? ମୁଁ ଭକ୍ତ, ମୁଁ ବ୍ରାହ୍ମଣ, ମୋର ଏ ସୁଗୁଣ ଅଛି, ଏ ବି ଅହଙ୍କାର ଅଛି। ତେଣୁ ଗୁଣର ଅଧିକ ଉର୍ଦ୍ଧ୍ୱକୁ ଗଲେ ଆପଣ ଅହଙ୍କାର ମୁକ୍ତ ହେବେ। ଗୁଣର ଉର୍ଦ୍ଧ୍ୱ କିଭଳି ଯିବେ, କେଉଁ ଶ୍ଳୋକରେ ଭଗବାନ ଗୀତାରେ କହିଲେ, ମାଂଚର୍ଯ୍ୟ ବ୍ୟବିଚାରିଣୀ ଭକ୍ତି ଯୋଗେନ ସେବତେ ସଗୁଣାନ ସମତିତାନ ବ୍ରହ୍ମ ଭୂୟାୟ କଳ୍ପତେ। ଭକ୍ତିର ଲାଭ କରିଦେଲେ ସବୁ ପ୍ରୋବ୍ଲେମ ସଲ୍ଭ। ଦ୍ୱିତୀୟ ପ୍ରଶ୍ନ, କ'ଣ? ଛଅଟା ରିପୁକୁ ଜୟ, ଛଅଟା ରିପୁ ପାଇଁ ତ ନରୋତ୍ତମ ଦାସ ଠାକୁର କହିଦେଇଛନ୍ତି, କାମ କୃଷ୍ଣ କର୍ମାର୍ପଣେ, ଯେଉଁ କାମନା ଅଛି କୃଷ୍ଣଙ୍କ ପାଇଁ ପୋଷଣ କରିବେ। ଯଦି କେହି ଜଣେ କୁହେ ମୋର ତ ପ୍ରଚୁର ଶରୀରରେ মানে খারাপ নারী চিন্তা আসুচি বা নারীর পুরুষ চিন্তা আসুচি এই যে সেক্স ডিজায়ার অছি এটা কিভাবে কৃষ্ণ লগাইবু আহা আজ মো গুরুদেব লেকচর শুনে গুরুদেব কিন্তু ঋষিকেণ ঋষিকেশ সেবনম ভক্তি উচ্যতে ইন্দ্রিয় মানুষ ভগবান সেবার লাগে এটা ভক্তি তাহলে এটা গোটে ইন্দ্রিয় না আমার উপস্থ গোটে ইন্দ্রিয় না আমি তাড়না দেছি আমি সব সময় কাম পীড়িত আমি হচ্ছে এটা কিভাবে ভক্তি হব না কৃষ্ণ সন্তান জন্ম করা কেবল কৃষ্ণ ভক্ত জন্ম করা ইয়েলা ভক্তি তেমন কাম কৃষ্ণ কর্মার্পণে জীবনের যেকোন কামনা আছে ঘর করিয়ার বিরাট বড় ঘর করিয়ার কামনা আছে ঘর করতু তা ভিতরে কৃষ্ণকর মন্দির করি কৃষ্ণার্পণ ক্রোধ ভক্তি দোষী জনে ক্রোধটা আছে এটা ছাড়ি হবনি যে ছটা রিপু যেটা এটা ন্যাচুরাল এটা কেবল ব্যবহার করি ট্রান্সফর করে ভক্ত দোষী জনে যেমন হনুমান হনুমান কেবল ক্রোধটা ভক্ত বিরোধী কার্যের লগে লোভ সাধু সঙ্গে হরিকথা লোভ অছি সাধু সঙ্গ করি হরিকথা শুনিয়া মোহ ইষ্ট লাভ বিনে যে মোহ অছি এ ঘর মোর এ পিলা মোর এ ছুঁয়া মোর এটাকে ছাড়ি দেখি না ভগবান মোর এইটা এবং এই মোহ মদ কৃষ্ণ গুণগানে যে মদতা অছি যে প্রাউডনেস আমার অছি এটা দূর হয়ে যাব যদি জন কেবল ভগবান কথা কুয়ে নিযুক্তি করিব যথা তথা পাঁচটা কু আপয়েন্টমেন্ট দিয়ে গেল ছ জন লোক যে অছি সিক্স ব্যক্তি যে মাশ্চর্য তাকে আপয়েন্টমেন্ট নাই ভক্তি এই যে পরশ্রী কাতরতা মাশ্চর্যতা এটা বিলকুল ভক্তি রাজ্যের নাই আকু ছাড়ি হবেন সেপা প্রথমে কুয়া ধর্ম প্রজ্জয়িত কৈতব অত্র পরম নির্মশ্বর শরণাংশত অন্যর আডভান্স দেখিকে আমি যে মাশ্চর্য হয়ে এটা ছাড়া পড়ে এই পাঁচ জন আমি অরুড়ি দরকার নেই ভক্তি লাভ করে দেওয়া মানে সব ভক্তি পরেশান হব এ সব দূর পড়ে আচ্ছা তারপর প্রশ্ন না যেমতি ড্রামা পাটিয়ার ড্রামা আক্টিং করুছি আক্টিং করিবার লক্ষ্য যেতবে আক্টিং করুছি আর্টিংটা কোটি শিখি থাকে ডাইরেক্টর পাখর না ডাইরেক্টর জন অনেক না সে জন এত সুন্দর কমি করছি কে কমিক লোক প্রশংসা করা উচিত নুহে হ্যাঁ সে ভালো কমি করছে কিন্তু ডাইরেক্টর হচ্ছে বড় ডাইরেক্টর জন প্রশংসা করা দরকার যোগমায়া ভগবান শক্তি তেমন যোগমায়া যে কার্য করতে ভগবান ইচ্ছার ইচ্ছা শক্তি ভগবানের গোটে অছি তেমন যোগমায় এপরি ট্রেন্ড অফ হয়ে যেমতি আক্টর এপরি ট্রেন্ড অফ হয়ে ডাইরেক্টর দ্বারা সে স্টেজকে আসিগলা পরে আর ডাইরেক্টর রোল কিছু না থাকে ডাইরেক্টর পছে রয়েছে কিন্তু আক্টর সব কাম করছে কৃষ্ণ সেইভাবে কৃষ্ণ কি যা কিছু করছেন সে আক্টর হয়ে যাচ্ছেন কিন্তু আকচুয়ালি সে ডাইরেক্টর সে যোগমায়াকে সব কিছু দিয়ে দিয়েছেন তোমার এমতি 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 কার্য সব করিও কিন্তু সে নিজে আক্টর হয়ে যাচ্ছেন সে নিজে আক্টর হয়ে যাচ্ছেন বলে আমি জানিপারুনি রে কি ডিরেকশন দেলা কাম করা আকচুয়ালি সে হচ্ছেন ডাইরেক্টর সে গীতারে কহিলে কিভাবে সে ডাইরেক্টর বলি অনুমন্তা অনুমন্তা অপদ্রষ্টা মু অনুমন্তা মু সাংসনিং অথরিটি সব জিনিস সে সাংসনিং অথরিটি আমায়া অধ্যক্ষণ প্রকৃতি আচ্ছা তা পরবর্তী প্রশ্ন কুহ প্রথম স্টেজ হচ্ছে জনে ভজন সাধন প্রতি নিষ্ঠা তার আসিয়া কহিলে ফার্স্ট সাধুগুরু বাক্যরে তার দৃঢ় বিশ্বাস রয়া দরকার এটা হচ্ছে ফাউন্ডেশন জিনিস গুরুদেব কহিছেন প্রভুপাদ এটা কহিছেন আচার্য মানে কহিছেন মানে মু এটা করিবি যদি স্ট্রং ফেথ আসে ফার্স্ট স্টেপরে সে নিশ্চিত আডভান্স করিব এটা সিওর এ সেকনেস আসিলা এটা করিবি না এটা করিবি না এটা করিবি না এটা করিবি না সেইপরিবার মতে কুয়াযাইছে ষোলমাড়া জপ করিয়া এটা মোর প্রাইম ডিউটি প্রথম কার্য মু কনস্ট্যান্ট ব্রেন্রে ভগবানকে স্মরণ করে তুলসী নিকটরে মোর ঘরে যে ঠাকুর অনেক পাখে মু ষোলমাড়া জপ করি এতে স্ট্রং হয়ে যাওয়া দরকার নিশ্চিত সে ডেভেলপ করি প্রথম জিনিস ফার্স্ট স্টেপ হচ্ছে বিশ্বাস সাধুগুরু বাক্যের তারপরে প্রশ্ন সর্বশ্রেষ্ঠ কর্তব্য প্রভুপাদ গুরুদেব কিন্তু দুইটা আদেশ গুরুদেব জনক প্রত্যক্ষ আদেশ দিকে ଡାଇରେକ୍ଟ ଆଦେଶ ଦେଇଥାନ୍ତି, ଯେମିତି ପ୍ରଭୁପାଦଙ୍କୁ ଭକ୍ତିସିଦ୍ଧାନ୍ତ ସେଠାରୁ ଡାଇରେକ୍ଟ ଆଦେଶ ଦେଇଥିଲେ, ତୁମେ ଯା ବିଦେଶରେ ପ୍ରଚାର କର। ଯଦି ଗୁରୁଦେବ କାହାକୁ ପ୍ରତ୍ୟକ୍ଷ ଭାବରେ ଆଦେଶ ଦେଇଛନ୍ତି ସେବା କରିବା ପାଇଁ, ତା ଜୀବନର ସେଇଟା ହେଉଛି ସର୍ବସ୍ୱ, ଲାଇଫ୍ ଆଣ୍ଡ ସୋଲ୍। ସେଠି ସେଇଟା ନ କରେ କେବେ କୃପା ପାଇପାରିବନି। ଆଉ ଯଦି ଗୁରୁଦେବ କାହାକୁ ଆଦେଶ ଦେଇନାହାନ୍ତି, ତାହେଲେ ତାକୁ ଭକ୍ତି ଜୀବନରେ ଆଚାର୍ଯ୍ୟମାନେ ପରମ୍ପରାଗତ ଆମର ଶିକ୍ଷା ଯାହା ଅଛି ସେହି ହିସାବରେ ଚାଲିବାକୁ ପଡ଼ିବ। ଯେଭଳି ଇସ୍କନରେ ପ୍ରଭୁପାଦ କହିଛନ୍ତି, ତୁମକୁ ଷୋଳମାଳା ଜପ କରିବାକୁ ପଡ଼ିବ, ମଙ୍ଗଳାରତି ଆଟେଣ୍ଡ କରିବାକୁ ପଡ଼ିବ, ଭାଗବତ କଥା ଶ୍ରବଣ କରିବାକୁ ପଡ଼ିବ, ସେବା କରିବାକୁ ପଡ଼ିବ। ଏଇଟା ଆମର ସେବା, ଏଇଟା ହେଉଛି ଗୁରୁଙ୍କୁ ସନ୍ତୁଷ୍ଟ କରିବାର ଉପାୟ। ତେଣୁ ଯେ ବୁଦ୍ଧିମାନ ଶିଷ୍ୟ ଗୁରୁଦେବ କହୁଛନ୍ତି, ଯେଉଁମାନେ ଇଜି ଗୋଇଂ ପର୍ସନ୍ ନୁହନ୍ତି, ଗୁରୁଦେବ ଥିଲାବେଳେ ସେମାନଙ୍କୁ ପଚାରି ଦେବା ଦରକାର। ଯେମିତି ପ୍ରଭୁପାଦ ବାରବାର ପଚାରିଲେ, ମୁଁ ଆପଣଙ୍କୁ କିଭଳି ସନ୍ତୁଷ୍ଟ କରିପାରିବି, ଯେ ବୁଦ୍ଧିମାନ ଶିଷ୍ୟ ସେ ଗୁରୁଦେବଙ୍କୁ ପଚାରି ଦେବା ଦରକାର, ଗୁରୁଦେବ ଆପଣ ମୋର କେଉଁ ସେବାରେ ସନ୍ତୁଷ୍ଟ ହେବେ। ଗୁରୁଦେବ ଯେଉଁ ଅର୍ଡ଼ରଟା ଦେଲେ ସେଇଟା ହେଉଛି ଲାଇଫ୍ ଆଣ୍ଡ ସୋଲ୍, ତାହେଲେ ସେ ସ୍ପିରିଚୁଆଲ ଆଡ଼ଭାନ୍ସମେଣ୍ଟ ନିଶ୍ଚିତ ପାଇବ। ତାପରେ ହଁ, ଯେଉଁ ବନ୍ଧନ ଦଶା ଥାଏ, ବୈଷ୍ଣବ ମାନେ ସବୁ ସମୟରେ ମନେ ରଖିବା, ତାହେଲେ ଶାସ୍ତ୍ରରେ କୁହାଯାଇଛି ଶୁଦ୍ଧ ବୈଷ୍ଣବ କଥା କୁହାଯାଇଛି। ନାମାବାସ ସ୍ଥିତିକି ପଳାଇଗଲା ପରେ, ନାମାବାସ ସ୍ଥିତି ଲକ୍ଷଣ ଆପଣ ଶୁଣିନେବେ, ହରିନାମ ଚିନ୍ତାମଣିରୁ କୁହାଯାଇଥିଲା, ଗୁରୁଦେବୀ କ୍ୟାସେଟ୍ରେ କହିଛନ୍ତି, ଗ୍ରହ ପୀଡ଼ା ନଥାଏ, ମାନେ ବନ୍ଧନ ଦଶାଟା ଗ୍ରହଙ୍କ ପୀଡ଼ା। ଆସି କୁହନ୍ତିନି ଏ ଶନି ତୋର ଅଛି ବର୍ତ୍ତମାନ, ଶୁକ୍ର ୟା ଉପରେ ରାଜତି କରୁଛି, ବର୍ତ୍ତମାନ ଏଇ ଦଶା ଆସିବ, ଏଇଟା ଗ୍ରହମାନଙ୍କ ପୀଡ଼ାରୁ ଏ ଦଶା ଆସେ। ତେଣୁ ଗ୍ରହମାନଙ୍କ ପ୍ରଭାବରୁ ଜଣେ ମୁକ୍ତ ହେବ କେତେବେଳେ, ଯେତେବେଳେ ଜଣେ ନାମାବାସ ସ୍ଥିତିକି ଯିବ। ନାମାବାସ ସ୍ଥିତିକି ନ ଗଲେ ତାକୁ ଗ୍ରହ ପୀଡ଼ା ନିଶ୍ଚିତ ଭୋଗ କରିବାକୁ ପଡ଼ିବ। ନା, ଜୀବ ଗୋସ୍ୱାମୀ ଦୁଇଟା ଜିନିଷ କହିଛନ୍ତି, ଜୀବ ଗୋସ୍ୱାମୀ କହିଛନ୍ତି, ଜଣେ ସତର୍କ ହେବା ସତ୍ତ୍ୱେ ବହୁ ସମୟରେ ବଡ଼ ବଡ଼ ଉନ୍ନତ ଅଧିକାରୀମାନଙ୍କୁ ନିନ୍ଦା କରିଦିଏ, ସେ ଜାଣୁ ଯେଟା ମୋର କରିବା ଉଚିତ ନୁହେଁ, ଏଇଟା ପ୍ରାକ୍ତନ ସ୍ୱୀକୃତି ବଳରେ ଚାଲି ଆସେ। କାହାର ନା, ଯେଉଁମାନେ ପୁରା ବିଲକୁଲ କନସିୟସ୍ ଡିଭୋଟିଜ୍। ଆମେ ହେଉଛୁ କ'ଣ ନା ପ୍ରାକୃତ ଭକ୍ତ, ଭକ୍ତ ପ୍ରାୟ, ଆମର ଗୋଟେ ଏଇଟା ଗୋଟେ ଟେଣ୍ଡେନ୍ସି ସ୍ୱାଭାବିକ। ଆମେ ସମାଜକନ୍ଦ ବ୍ୟକ୍ତିମାନଙ୍କ ଭିତରେ ବସିଲା ମାନେ ଆଲୋଚନା ଆସିଯିବ ସ୍ୱାଭାବିକ। କୃଷ୍ଣ କଥାରୁ ଆଗେ ଆଲୋଚନା ହେବ, ଆଲୋଚନା ହଉ ଦୋଷ ଜାଣି ଜାଣି ସେସବୁ ଅପରାଧରେ ଛିଡ଼ିବ, ଏଇଟା ଗୋଟେ ଆମର ମାନେ ମାନେ ଅଭ୍ୟାସ। ଯେମିତି ପ୍ରଭୁପାଦ ଗୋଟେ ଆଜି କନ୍ଭରସେସନ୍ କରୁଥିଲେ, ପ୍ରଭୁପାଦ କହୁଛନ୍ତି, ଜଣେ ବିଦେଶୀ ଭକ୍ତ ସେ ଇମିଡ଼ିଏଟଲି ବାପା ଶକ୍ତ ହେବା ଗୋଟେ ପ୍ରୋନ୍, ଗୋଟେ ଇଂଲିଶରେ ପ୍ରଭୁପାଦ ଲାଙ୍ଗୁଏଜ୍ ପ୍ରୋନ୍, ପ୍ରୋନ୍ ମାନେ ଗୋଟେ ମାନେ ଇଜି ଜିନିଷ, ସାଙ୍ଗେ ସାଙ୍ଗେ ସେ ପାପ କାମଟା କରିଦେଇପାରିବ, କାରଣ ସେମାନେ ହାବିଚୁଟେଡ଼। ସେଭଳି ଆମେମାନେ ଯେଉଁମାନେ କନିଷ୍ଠ ଭକ୍ତ, ପ୍ରଜଳପ କରିବା, ପର ନିନ୍ଦା କରିବା, ଏଇଟା ଗୋଟେ ଆମର ହାବିଚୁଟେଡ଼ ଜିନିଷ। କିନ୍ତୁ ଜଣେ ଯେତେବେଳେ ଭକ୍ତିରେ ଯେତେ ଅଗ୍ରଗତି କରିବ, କମସେ କମ୍ ନାମ କଲା ସମୟରେ ନାମ ନିକଟରେ ପ୍ରାର୍ଥନା କରିବ କନସିୟସ୍ ହେବା ପାଇଁ, ଦେଖିବେ ଯିଏ ଜଣେ ରିଏଲାଇଜ୍ କରିଦେଉଛି ମୁଁ ଏଇଟା କରୁଛି ବୋଲି, ଆପଣ ଆପଣ ପାଞ୍ଚଟା ରିଏଲାଇଜ୍ କରନ୍ତୁ, ପୂର୍ବ ଅପେକ୍ଷା ଆପଣ କମ୍ କରୁଥିବେ। ଯିଏ ରିଏଲାଇଜ୍ କରିଦେଉଛି ମୁଁ ପ୍ରଜଳପ କରୁଛି, ଏ ଜିନିଷ କରୁଛି, ତାର ପୂର୍ବ ଯେତେ ହାବିଟ୍ ଥିଲା ତା ଅପେକ୍ଷା ନିଶ୍ଚିତ କମିଥିବେ। ଏଇଟା ଆମର ପ୍ରାକ୍ଟିସ୍, ଭଜନ ଆମେ ଯେତେ ସିରିୟସ୍ ହେବା ଏଗୁଡ଼ା ସବୁ ଧୀରେ ଧୀରେ ଦୂରକୁ ପଳାଇଯିବ। ଆଚ୍ଛା, ରାଗାନୁଗାର ଲକ୍ଷଣ ମହାପ୍ରଭୁ ଚୈତନ୍ୟ ଚରିତାମୃତରେ କହିଛନ୍ତି, ମୁଁ କାଲି ଯାହା ଆପଣଙ୍କୁ କହୁଥିଲି, ସ୍ୱରୂପ ଲକ୍ଷଣାର ତଟସ୍ଥ ଇଷ୍ଟେ ଆବିଷ୍ଟତା ତାର ତଟସ୍ଥ ଲକ୍ଷଣ। ସ୍ୱରୂପ ଲକ୍ଷଣ ହେଲା ଇଷ୍ଟେ ଗାଢ ତୃଷ୍ଣା, ଆବିଷ୍ଟତା। ଆବିଷ୍ଟତା ମୁଁ କାଲି ଅବଶ୍ୟ କହିଦେଲା ପରେ ଆଜି ଚିନ୍ତା କରୁଥିଲି ଆବିଷ୍ଟତାର ବ୍ୟାଖ୍ୟା କରିପାରିଲି। ଆବିଷ୍ଟତା ମାନେ ସେ ସଂସାର ଯେକୌଣସି କାର୍ଯ୍ୟ କରୁଥିଲେ ସୁଦ୍ଧା, ତାର ଶାରୀରିକ କାର୍ଯ୍ୟ କରୁଥିଲେ ସୁଦ୍ଧା, ଯାହା କିଛି କରୁଥିଲେ ସୁଦ୍ଧା, ସବୁବେଳେ ଇଷ୍ଟ ଚିନ୍ତା, ଇଷ୍ଟ ସୁଖ, ଏଇଟାକୁ ଆବିଷ୍ଟତା କୁହାଯାଏ। ଯେଭଳି ସଖୀ ମଞ୍ଜରୀ ମାନେ ସେମାନେ ଯାହା କିଛି କରୁଥିଲେ କୃଷ୍ଣ ସୁଖ ଚୈତନ୍ୟ ଚରିତ୍ରମୃତ କୃଷ୍ଣ ସ୍କୃପଜୀ ଗୋସ୍ୱାମୀ କହୁଛନ୍ତି ଆଚ୍ଛା ଭଲ ପୋଷାକ ସଖୀମାନେ କିଭଳି ପିନ୍ଧୁଥିଲେ ଯଦି ତାଙ୍କର ଦେହ ଧାରଣା ନଥିଲା ନା ଆମେ କୃଷ୍ଣଙ୍କ ନିକଟକୁ ଯିବୁ ଆମେ ଯଦି ଖରାପ ବେଶରେ ଯିବୁ କୃଷ୍ଣ ଆମକୁ ଦେଖି କିଭଳି ସୁଖୀ ହେବେ ଯଦି ଶରୀର ସଜାଉଥିଲେ କୃଷ୍ଣଙ୍କ ପାଇଁ ଏଟାକୁ ଆବିଷ୍ଟତା କୁହାଯାଏ ତେଣୁ ରାଗାନୁଗା ଭକ୍ତିର ଲକ୍ଷଣ ଆମେ କେତେବେଳେ ପଡ଼ିଲେ ଚୈତନ୍ୟ ଚରିତ୍ରମୃତର କ୍ଲାସ୍ ବା ସେଥିରେ ବ୍ୟାଖ୍ୟା କରିବା କିନ୍ତୁ ସ୍ୱାଭାବିକ ଜିନିଷ ହେଲା ଆବିଷ୍ଟତା ସବୁ ସମୟରେ ମୁଁ ଏ କାର୍ଯ୍ୟ କରୁଛି ପ୍ରଭୁପାଦ ଗୋଟେ କଥା କୁହନ୍ତି ଏବଂ ଗୁରୁଦେବ ସେ କଥାକୁ ରିପିଟ୍ କରିଛନ୍ତି ଜଣେ ଶୁଣୁଛି ସେ ଚିନ୍ତା କରିବା ଦରକାର ମୁଁ ଏ ଯେଉଁ କୃଷ୍ଣ କଥା ଶୁଣୁଛି ଏଥିରେ ଲାଭ କ'ଣ ନା କୃଷ୍ଣ ଖୁସି ହେଉଥିବେ ଯଦି ମୋ ନିଜ କଥା ମୁଁ ଶୁଣିକି ମୁଁ ନିଜେ ଖୁସି ହେଉଛି ତାହେଲେ କୃଷ୍ଣ କଥା ଏଠି ହେଉଛି ତାଙ୍କ କଥାଟା ମୁଁ ଶୁଣୁଛି କୃଷ୍ଣ କେମିତି ଖୁସି ନେଉଥିବେ ତେଣୁ ଜଣେ ଜପ କରୁଛି ସିଏ ବି ଚିନ୍ତା କରିବେ ଏଥିରେ କୃଷ୍ଣ ଖୁସି ହେଉଥିବେ ଜଣେ ଭକ୍ତିର ଅଗ୍ରଗତି କରିବା ହେଲେ କୃଷ୍ଣଙ୍କୁ ଖୁସି କରିବାକୁ ହେଲେ ସବୁ ସମୟରେ ତାକୁ ଗୋଟିଏ ଚିନ୍ତା କରିବାକୁ ପଡ଼ିବ ମୁଁ ଯାହା କରୁଛି ପ୍ରଭୁ ନିଶ୍ଚିତ ଖୁସି ହେଉଥିବେ ମୁଁ ଯେଉଁ ସେବା କରୁଛି ପ୍ରଭୁ ନିଶ୍ଚିତ ମୋତେ କୃପା କରିବେ ଏଇ ପ୍ରୋପେନ୍ସିଟା ବଢ଼ିବାକୁ ପଡ଼ିବ ଆମକୁ ତାହେଲେ କେତେବେଳେ ନିରାଶ ମନ ହେବା ଆସିବନି ମୁଁ ପ୍ରଭୁଙ୍କ ପାଇଁ ଏତିକି କଲି ପ୍ରଭୁ ନିଶ୍ଚିତ ମୋ ପାଇଁ ଖୁସି ହେବେ ତାହେଲେ ଆମର ସେବା କରିବା ଉତ୍ସାହ ଭଜନ କରିବା ଉତ୍ସାହଟା ବଢ଼ିବ ତାପରେ ତ ରାଗାନୁଗାର ଲକ୍ଷଣ ଅଛି ଆଚ୍ଛା ତାପରେ ପ୍ରଶ୍ନ ମୁଖ୍ୟ ଯାହା ମୁକ୍ତି ସେୟା ଦୁଇଟା ଯାକ ସମାନ ୱାର୍ଡ ମୁକ୍ତି ଯେଉଁ ଆକ୍ଚୁଆଲି ମୁକ୍ତି ମାନେ ସବୁ ସମୟରେ କୁହାଯାଇଛି ସ୍ୱରୂପ ଏଣ ବ୍ୟବସ୍ଥିତ ମୁକ୍ତି ମାନେ ସାଧାରଣ ଯିଏ ଲେଖିଛନ୍ତି ସେ ତାଙ୍କର ଧାରଣା ଯେ ମୁକ୍ତି ମାନେ ଯାଇକି ବ୍ରହ୍ମରେ ମିଶିଯିବା ମୁକ୍ତି ତା ନୁହେଁ ମୁକ୍ତି ମାନେ ଯେ ସ୍ୱରୂପ ଅବସ୍ଥା ଆମେ ଯେଉଁ ଭଗବାନଙ୍କର ସେବକ କୃଷ୍ଣର ନିତ୍ୟ ଦାସ ଏ ଦାସ ସ୍ଥିତିକି ପଳେଇବାଟା ହେଉଛି ଆମର ଆକ୍ଚୁଆଲି ମୁକ୍ତି ଅବସ୍ଥା ମୁକ୍ତି ମାନେ ନୁହେଁ ଲୋକ ଭାବନ୍ତି ମୁକ୍ତି ମାନେ ସଂସାରକୁ ମୁଁ ବାରବାର ଆସୁଛି ଏଠି କଷ୍ଟ ପାଉଛି ଆଉ ଶରୀର ଧରୁଛି ବୋଲି ତ କଷ୍ଟ ପାଉଛି ଏଥିରେ ଭଗବାନ ଡାକିକି ମଲାବେଳେ ଭଗବାନ ଚିନ୍ତା କରିକି ସେ ବ୍ରହ୍ମରନ୍ଧ୍ର ହେଇକି ମୋର ଯେଉଁ ଆତ୍ମାଟା ଯିବେ ସେ ପରମାତ୍ମା ସାଙ୍ଗରେ ମିଶିଗଲା ପରେ ଆଉ ମୋର ଶରୀର ମିଶିବା ମିଳିବାର ନାହିଁ ଆଉ ଦୁଃଖ ପାଇବାର ନାହିଁ ନା ବୈଷ୍ଣବମାନେ ଯେଉଁ ମୁକ୍ତି ଲାଭ କରନ୍ତି ପଞ୍ଚ ପ୍ରକାର ଯେଉଁ ମୁକ୍ତି ଅଛି ସାଯୁଜ୍ୟ ସାମିପ୍ୟ ଶାଲୁକ୍ୟ ଶାଷ୍ଟି ସାରୁପ୍ୟ ଆକ୍ଚୁଆଲି ମୁକ୍ତି ମାନେ ଭଗବାନଙ୍କ ସେବାରେ ମୁକ୍ତିରେ ଏତିକି ସରଳ ସୂତ୍ର ମୁଁ ଆପଣଙ୍କୁ କହିଦେଇପାରିବି ଆପଣ ଯେଉଁ ଶରୀର ଧରିଛନ୍ତି ସେହି ଶରୀର ଧରିବେ ଏଇଟା ଗୋଟେ ଅସତ୍ ଅଚିତ ନିରାନନ୍ଦମୟ ଶରୀର ଆପଣ ବୈକୁଣ୍ଠ ଗଲା ପରେ ଆପଣ ଯେଉଁ ମୁକ୍ତି ପାଇବେ ସେଠି ଗୋଟେ ପରମାନେଣ୍ଟ ଶରୀର ମିଳିବ ଏଇଭଳି ହାତ ଥିବ କାନ ଥିବ ଗୋଡ଼ ଥିବ ସବୁ କାର୍ଯ୍ୟ କରୁଥିବେ କିନ୍ତୁ ସତ୍ ଚିତ୍ ଆନନ୍ଦମୟ ଶରୀର ଶରୀର ପାଇଁ ଯେଉଁ ଦୁଃଖ କରୁଛନ୍ତି ସେଠି ଦୁଃଖ ନାହିଁ ଏଇଟା ଆନନ୍ଦମୟ ଥିବ ଏଇଟା ହେଉଛି ମୁକ୍ତି ସେଠି ପ୍ରଭୁଙ୍କ ସେବାରେ ରହିବେ ନା ଭଗବାନ ଯଦି ବେଣୁ ବଜେଇକି ଜ୍ଞାନଟା ଦେଇପାରିଲେ ସେ ପୁଣି କଣ ପ୍ରଶ୍ନ କରୁଛନ୍ତି ଭଗବାନ ଯେଉଁ ସବୁ ଲୀଳା କରନ୍ତି ତା ଭିତରେ ତାତ୍କାଳିକ ଲୀଳା ଅଛି ବେଦକୁ ଚୋରି କରି ନେଇଯିବା ଯିଏ ପ୍ରଥମେ ବେଦକୁ ସୃଷ୍ଟି କଲେ ସେ କ'ଣ ବେଦଟାକୁ ରକ୍ଷା କରିପାରିନଥାନ୍ତି ତେଣୁ ଭଗବାନ ଏସବୁ ଲୀଳା କାହିଁକି କରିଛନ୍ତି କୌଣସି ଗୋଟେ ଫିକ୍ସ କଜ୍ ଜଣେ ଗୋଟିଏ କଜ୍ ଦେଇପାରିବନି ଏଇଥିପାଇଁ କରିଛନ୍ତି ଗୋଟେ ଗୋଟେ ଲୀଳାରେ ଭଗବାନ ବହୁତ କିଛି ସାଧନ କରିଛନ୍ତି ତେଣୁ କେହି ଜଣେ ଭାବିବା ଉଚିତ ନୁହେଁ ଯିଏ ବେଣୁ ବଜେଇକି ବ୍ରହ୍ମାଙ୍କୁ ବେଦ ଜ୍ଞାନ ଦେଲେ ଆକ୍ଚୁଆଲି ବେଦ ଭଗବାନ ନିକଟରୁ ଆସିଛି ମଧୁ କୈଟବ ମଧୁ ରାକ୍ଷସ କୁମାର ଥିଲେ ନା ମଧୁ ଆଉ କୈଟବ ଦୁଇ ଜଣ ରାକ୍ଷସ ବେଦ ହରଣ କଲେ, ଭଗବାନ ବେଦକୁ ପୁଣି ତାଙ୍କ ନିକଟରୁ ଆଣିଲେ। ତେଣୁ ଏସବୁ ବସ୍ତୁ ଉପରେ ଭଗବାନ ରାକ୍ଷସମାନଙ୍କୁ ମାରିବା, ବେଦ ହରଣ ହୋଇଯିବା, ଭଗବାନ ଏସବୁ ଜିନିଷ କାହିଁକି କଲେ, କେବଳ ସଂକ୍ଷେପରେ ଏତିକି କୁହାଯାଇପାରିବ ଗୀତାରେ ଯାହା କୁହାଯାଇଛି, ପରିତ୍ରାଣ ସାଧନା ବିନାଶାୟ ଚତୁଃସ୍କନ୍ଧ। ଯିଏ ବେଦକୁ ସୃଷ୍ଟି କଲେ ସେ ବି ପୁଣି ଅବତାର ରୂପରେ ଧରିକି ଆସିକି ଚୋରି ହେଇଥିବା ବେଦକୁ ଧରିକି ଆସିଲେ। ଆଉ ଯଦି ସେ ଉଦ୍ଧାର କରିପାରିଲେ, ଚୋରି ହେବାଟା କ'ଣ ଉଦ୍ଧାର କରିପାରିନଥାନ୍ତେ? ସେ ତ ବିଲକୁଲ କହିଥାନ୍ତେ କେହି ବେଦକୁ ନେଇପାରିବେ। ଏସବୁ ଭଗବାନଙ୍କର ଲୀଳା, ତାତ୍କାଳିକ ଲୀଳା। ସେହି ସମୟରେ କିଛି ଶିକ୍ଷା ଦେବା ପାଇଁ, କିଛି ଅସୁରମାନଙ୍କୁ ଉଦ୍ଧାର କରିବା ପାଇଁ, କିଛି ସାଧୁମାନଙ୍କୁ ପରିତ୍ରାଣ କରିବା ପାଇଁ ଲୀଳା କରନ୍ତି। ଆଚ୍ଛା, ଇଏ ତ ହେଉଛି ବହୁତ ବଡ଼ ପ୍ରଶ୍ନ। ଜୀବ ଏ ଜଗତକୁ ଆସିବା ପୂର୍ବରୁ କେଉଁଠି ଥିଲା? ଜୀବ ପ୍ରକୃତରୁ ତଟସ୍ଥ ଶକ୍ତି, ଏବଂ ୟା ବିଷୟରେ ତ ବହୁତ ଜୀବ ଇସ୍ୟୁ ନେଇକି ବହୁତ ବଡ଼ ଇସ୍ୟୁ ଅଛି ଜଗତରେ। କୃଷ୍ଣ ଭଳି ସେଇ ଜୀବ ଅନାଦି ବହିର୍ମୁଖ, ଅନାଦି କାଳରୁ କୃଷ୍ଣ ଭୁଲିଛି। କିନ୍ତୁ କନକ୍ଲୁଜନ୍, ସିଦ୍ଧାନ୍ତ ଗୁରୁଦେବ ଗୋଟିଏ ସିଦ୍ଧାନ୍ତ ଦେଇଛନ୍ତି, ଏବଂ ସମସ୍ତ ଶାସ୍ତ୍ର ଜୀବ ଗୋସ୍ୱାମୀ କତିରୁ, ଚକ୍ରତିପାଦ କତିରୁ, ଏବଂ ଜିବିସିକୁ ସେ ଲେଟର ପଠାଇଥିଲେ। ସେ ଲେଟରଟା ଆମ ଗୁରୁଦେବ ଥିଲାବେଳେ ଜଣେ ଝାଡ଼ୁ ମାରିକି ତାକୁ ବାହାରକୁ ପକାଇ ଦେଇଥିଲେ। ଗୁରୁଦେବଙ୍କ କୃପାରୁ ମୁଁ ତାକୁ ପାଇଯାଇଥିଲି, ସେଇଟାକୁ ବର୍ତ୍ତମାନ ସହିତ ମୁଁ ରଖିଛି। ଗୁରୁଦେବ ସବୁ କୋଟ ଦେଇଛନ୍ତି, 5-6 ପେଜ୍ ଅଛି। ଏ ଜଗତରେ ତିନି ପ୍ରକାର ଜୀବ ଅଛନ୍ତି, ଗୋଟେ ନିତ୍ୟ ମୁକ୍ତ, ସେମାନେ କେବେ ବଦ୍ଧ ଅବସ୍ଥାକୁ ଆସନ୍ତିନି, ଆଉ ନିତ୍ୟ ବଦ୍ଧ ଆମ ଭଳି, ଆଉ ଗୋଟେ ବଦ୍ଧ ମୁକ୍ତ। ବଦ୍ଧ ଅବସ୍ଥା ଅଛେ ମୁକ୍ତ ହେଇକି ବୈକୁଣ୍ଠକୁ ଯିବା, କିନ୍ତୁ ଏଭଳି ଗୋଟେ କଣ୍ଡିସନ ନାହିଁ ମୁକ୍ତ ବଦ୍ଧ, ମୁକ୍ତ ହେଇକି ବଦ୍ଧ ଅବସ୍ଥାକୁ ଆସିଛନ୍ତି। ତେଣୁ ଜୀବ କୃଷ୍ଣଙ୍କୁ ଭୁଲିଛି, ଅନାଦିକାଳରୁ ଭୁଲିଛି। ପ୍ରକୃତରେ ଜୀବ ମହତତ୍ତ୍ୱରୁ ଆସିଛି, ଇଏ ହିଁ ଆଚାର୍ଯ୍ୟମାନଙ୍କର ଲାଷ୍ଟ ଜିଷ୍ଟ, ବ୍ରହ୍ମ ବା ମହତତ୍ତ୍ୱ, ଯେଉଁଠୁ ଭଗବାନ ଦୃଷ୍ଟିପାତ କରିକି ହିଁ ଏ ଜଗତ ସୃଷ୍ଟି କରିଛନ୍ତି। ମହତତ୍ତ୍ୱରୁ ଜୀବର ସୃଷ୍ଟି, କେଉଁ ଜୀବର? ଏ ଯେଉଁ ବଦ୍ଧ ଜୀବ, ଆମ ଭଳି ବଦ୍ଧ ଜୀବମାନେ, ବଦ୍ଧ ଜୀବମାନଙ୍କର ଇଏ ହିଁ ସୃଷ୍ଟି। ଆମର ଗୋଟେ ଓଡ଼ିଆରେ ଗୋଟେ ବଢ଼ିଆ ପଦ ଅଛି, ତାକୁ ସମାଧାନ କରିବାକୁ ହେଲେ ସେ ଓଡ଼ିଆ ପଦକୁ ଯିବାକୁ ପଡ଼ିବ। ଓଡ଼ିଆ ଭାଗବତରେ ଅଛି, ସ୍ୱୟଂ ମହାରାଜ ଆମର କୁହନ୍ତି, ବହୁତ କୃଷ୍ଣ ବହୁତ ପ୍ରକାର ଲୀଳା କଲେ, ଆନନ୍ଦ ପାଇଲେ ନା, ଶେଷରେ ମାନବ ଲୀଳାଟାକୁ ରଚିଲେ। ଅଛି ନା ଏମିତି ଗୋଟେ ପଦ, ମହା ସ୍ୱୟଂ ମହାରାଜ ବାର ବାର କୁହନ୍ତି, ଓଡ଼ିଆ ଭାଗବତରେ ଅଛି, ବହୁତ ଲୀଳା କଲେ ଶେଷରେ ଆନନ୍ଦ ପାଇଲେ ନା, କୃଷ୍ଣ ଶେଷରେ ମାନବମାନଙ୍କୁ ରଚନା କଲେ। ଆକ୍ଚୁଆଲି ଭଗବାନଙ୍କ ପାଖରେ ଯେଉଁମାନେ ନିତ୍ୟ ପରିକର ଅଛନ୍ତି ସେମାନେ ଫିସ୍, ଯେତେବେଳେ ଭଗବାନ ଇଚ୍ଛା କଲେ ମହତତ୍ତ୍ୱରୁ ହିଁ ସବୁକିଛି ସୃଷ୍ଟି। ତେଣୁ ଜୀବର ସ୍ଥିତିରେ ମହତତ୍ତ୍ୱରୁ ଆସିଛି ଆମ ଭଳି ବଦ୍ଧ ଜୀବ, ଇଏ ହିଁ ସିଦ୍ଧାନ୍ତ। ମାନେ ଜୀବାତ୍ମା, ଜୀବାତ୍ମା କହିବାକୁ ଗଲେ ସବୁକିଛି ମାନେ ବୁଝାଯାଏ। କୁକୁର ଦେହରେ ଜୀବ ଅଛନ୍ତି, ତାଙ୍କୁ ଜୀବ ନିକଟରେ ଯେଉଁ ଆତ୍ମା ରୁହନ୍ତି ତାଙ୍କୁ ଜୀବାତ୍ମା କୁହାଯାଏ। ଜୀବ ମାନେ ଯେତେ ପ୍ରକାର ଜୀବ ଅଛନ୍ତି, କେବଳ ଏଇ ପ୍ଲାନେଟ୍ରେ ନୁହେଁ, ପ୍ରଭୁପାଦଙ୍କର ଗୋଟେ କନଭରସେସନ୍, ପ୍ରଭୁପାଦ କନଭରସେସନ୍ କହିଛନ୍ତି, ଏଭଳି ଅନନ୍ତ କୋଟି ବିଶ୍ୱ ଅଛି, ଏବଂ ଅନନ୍ତ କୋଟି ବିଶ୍ୱରେ ଅନନ୍ତ କୋଟି ପ୍ଲାନେଟ୍ ଅଛି, ଏବଂ ଅନନ୍ତ କୋଟି ପ୍ଲାନେଟ୍ରେ ଅନନ୍ତ କୋଟି ଜୀବ ଅଛନ୍ତି, ଏ ଜୀବାତ୍ମା। ଜଣେ ପ୍ରଶ୍ନ କରିବ, ଆଚ୍ଛା ଜଣେ କୃଷ୍ଣ ବା ବିଷ୍ଣୁ ତାଙ୍କ ନିକଟରୁ ଏତେ ଜୀବଙ୍କ ନିକଟରେ ସେ କେମିତି ପାଟ ପାଟ ହେଇକି ରହୁଛନ୍ତି? ସାଧାରଣ ଲୋକ ଏଇଟା ବେକାର ଗୁଲି ଖୋଟଙ୍କର କଥା କହିବେ ନା, ଆରେ କୃଷ୍ଣ ସମସ୍ତଙ୍କ ଦେହରେ ଆତ୍ମାର ଉପରେ କେମିତି ରହୁଛନ୍ତି? ପ୍ରଭୁପାଦ ଏକ୍ସାମ୍ପଲ୍ ଦେଉଛନ୍ତି ସନ୍, ସନ୍ସାଇନ୍, ଜଣେ ସୂର୍ଯ୍ୟ, ସୂର୍ଯ୍ୟ ଗୋଟିଏ ସୂର୍ଯ୍ୟ ଦେବତା ନା, କିରଣ ଦେଖନ୍ତୁ କୋଟି କୋଟି ବ୍ରହ୍ମାଣ୍ଡର କୋଟି କୋଟି ଜୀବଙ୍କୁ ଆଲୋକ ପ୍ରଦାନ କରୁଛି, ବାସ୍। ଆପଣ ବର୍ତ୍ତମାନ ଲୋକଙ୍କୁ ବୁଝାଇବା ପାଇଁ ସିଦ୍ଧାନ୍ତ କିଛି ଛାଇ ଦରକାର ନାହିଁ, କେବଳ ପ୍ରଭୁପାଦଙ୍କ ଫର୍ମୁଲା ଫୁଟ୍ କରିବାକୁ ପଡ଼ିବ, ତାହେଲେ ବୁଝିବେ ନହେଲେ ବୁଝିପାରିବେ। ନା ଦେବକୀ ବସୁଦେବଙ୍କ ବି ନିତ୍ୟସିଦ୍ଧ, ଦେବକୀ ବସିଦେବ କେଉଁଠି ରୁହନ୍ତି ନା ମଥୁରା ଦ୍ୱାରକା ଗୋଲକ ବୃନ୍ଦାବନରେ ଯେଉଁ ତିନୋଟି ବିଭାଗ ଅଛନ୍ତି ଯେଉଁମାନେ ଐଶ୍ୱର୍ଯ୍ୟ ଜ୍ଞାନୀର ଭକ୍ତ ଯେଉଁ ବସୁଦେବ ଦେବକୀ ଦ୍ୱାରକା ମଥୁରାକୁ ବି ଯାଇଥିଲେ ମଥୁରାରୁ ଦ୍ୱାରକା ବି ଯାଇଥିଲେ ଯେଉଁମାନେ କୃଷ୍ଣଙ୍କୁ ପୂଜା କରନ୍ତି କିନ୍ତୁ ତାଙ୍କର ଐଶ୍ୱର୍ଯ୍ୟ ଜ୍ଞାନ ଅଛି ସେମାନେ ଯେତେବେଳେ ସ୍ୱର ତ୍ୟାଗ କରିବେ କୃଷ୍ଣଙ୍କର ଲୀଳା ଚିନ୍ତା କରି ସେମାନେ ଦ୍ୱାରକାକୁ ଯିବେ ବା ମଥୁରାକୁ ଯିବେ ତେଣୁ ମଥୁରା ଦ୍ୱାରକାରେ କୃଷ୍ଣଙ୍କର ପିତାମାତା କିଏ ରୁହନ୍ତି ବସୁଦେବ ଏବଂ ଦେବକୀ ସେ ନିତ୍ୟ ପିତାମାତା ତାଙ୍କର ଆପାର୍ଟମେଣ୍ଟ ଅଲଗା ତାଙ୍କର ଆପାର୍ଟମେଣ୍ଟ ଅଲଗା ସେ ନିତ୍ୟ ପିତାମାତା ହଁ ଇଏ ତ ହେଉଛି ଆମର ତିଲକରାମ ପ୍ରଭୁଙ୍କର ପ୍ରଶ୍ନ ହଁ ନା ତିଲକରାମ ପ୍ରଭୁଙ୍କର ତାଙ୍କଠାରୁ ସବୁବେଳେ ପ୍ରଶ୍ନ ସେଠି ଗଲେ ଆହାର ନିଦ୍ରା ଖାଇବା ପାଇବା ମିଳିବ କି ନା ସିଏ ତ ବହୁତ ପ୍ରଶ୍ନ ମୋତେ ସବୁ ସମୟରେ କୁହନ୍ତି ସେଠି ଭୋଜନ କରିବା ପାଇଁ ମିଳିବ ସେଠି କହିବାକୁ ପଡ଼ିବନି ଯେ ଖାଇବା ପାଇଁ ପଡ଼ିବ ସେଠି ସବୁକିଛି ଆଭେଲେବୁଲ୍ ଚିନ୍ତାମଣି ପ୍ରକାର ସଦ୍ମସୁ କଳ୍ପ ବୃକ୍ଷମ ଆରେ ଭାଇ ଚିନ୍ତାମଣି ଭୂମି ଏଠି ଆପଣ ଇଚ୍ଛା କରନ୍ତି ଆଜି ପନିର ସବ୍ଜିଟା କରନ୍ତେ ଇଚ୍ଛା କରିଦେଲେ ହେବନି ପଇସା ଦରକାର ପନିର ଆଣିବାକୁ ପଡ଼ିବ ପୁଣି ଭଲ ପନିର ନହେଇକି ବାସି ପନିର ଥିଲେ ତା ବି ଟେଷ୍ଟ ଆସିବନି ପୁଣି ଗ୍ୟାସ୍ ଦରକାର ତେଲ ଦରକାର ରୋଷେଇ କରିବେ ରୋଷେଇ ଯଦି ଟେଷ୍ଟ ନେଲା ସିଏ ଭଲ ଲାଗିବ ସେଠି ଏହା ଦରକାର ନାହିଁ ବର୍ତ୍ତମାନ ପନିର ସବ୍ଜି ଦରକାର ଇମିଡିଏଟଲି ପ୍ରସ୍ତୁତ ସେଠି ସବୁ ଚିନ୍ତାମଣି ଭୂମି ନିଦ୍ରା ଏସବୁ ଜିନିଷ ମାନେ କଳ୍ପନା କରି କେବେ କହିହବ ନା ଚିନ୍ମୟ ଶରୀରରେ ନିଦ୍ରା କ'ଣ ଦରକାର ଅନନ୍ତ କୋଟି ବ୍ରହ୍ମାଣ୍ଡରେ ଭଗବାନ ଲୀଳା କରୁଛନ୍ତି ଏବଂ ଲୀଳା ହେଉଛି ନିତ୍ୟ ଗୋଟେ କ୍ଷଣ ବି ବନ୍ଦ ହେଉନି ସେ ସବୁ ଚିନ୍ମୟ ଶରୀରରେ ମିଳିଯାଏ ଆର ନିଦ୍ରା ଭୟ ମୈଥୁନ ଏଗୁଡ଼ା ନଥାଏ ସେ ଶରୀର ବଡିଲି ଡିମାଣ୍ଡ ସେଠି ନାହିଁ ତେଣୁ ଯେଉଁ କୃଷ୍ଣଙ୍କର ପ୍ରସାଦ ସେଠି ମା ମାନେ ଅଛନ୍ତି ଦାସୀମାନେ ଅଛନ୍ତି କୃଷ୍ଣଙ୍କର ପ୍ରସାଦ କେଭଳି ତିଆରି କରୁଥିବେ ବୃକ୍ଷ ନିକଟକୁ ଯାଉଥିବେ ଫୁଲ ତୋଳିକି ଆଣୁଥିବେ ଫଳ ତୋଳିକି ଆଣୁଥିବେ ଗାଭୀ ନିକଟରୁ ଦୁଗ୍ଧ ଦେଉଥିବେ ଯଦି ସବୁ ସେବା କରନ୍ତି ସବୁ ଚିନ୍ମୟ କୌଣସି ଭୌତିକତା ନାହିଁ ଏଠି ସେବା କରିଲେ କେତେ କଷ୍ଟ ଲାଗୁଛି ଶରୀର କଷ୍ଟ ଦେଉଛେ ଟିକେ ଜୋର ରାତିରେ ଖାଇଦେଇଛନ୍ତି ନା ମଙ୍ଗଳାରତୀ ଆସିଲା ବେଳକୁ ଆଳତୀ କରୁ କରୁ ବି ନିଦ ଲାଗିଯାଉଛି ହଉଛି ନା ସେଠି ସେମିତି ନାହିଁ ଶରୀରର କୌଣସି ପ୍ରତିବନ୍ଧକ ଦେବ ନା ଆପଣଙ୍କୁ ଚିନ୍ମୟ ସବୁ ଚିନ୍ମୟ ସବୁ ଚିନ୍ମୟ ନା ନିତ୍ୟ କିଶୋର ସବୁବେଳେ 16 ବର୍ଷ ଅବସ୍ଥାରେ ଥାନ୍ତି ନିତ୍ୟ କିଶୋର ବ୍ରହ୍ମାଜୀ ସ୍ତୁତି କରୁଛନ୍ତି ନା ଆଦ୍ୟମ ପୁରାଣ ପୁରୁଷ ନବଯୌବନଞ୍ଚ ନବଯୌବନ ମାନେ 16 ବର୍ଷ ଅବସ୍ଥା ନୁହେଁ ଗୋସ୍ୱାମୀ ମାନେ ଟୀକା ଦେଉଛନ୍ତି ଯେତେବେଳେ କୃଷ୍ଣଙ୍କୁ ଦେଖିବେ ଆଜି ବୋଧେ କୃଷ୍ଣଙ୍କର ଯୌବନ ଅବସ୍ଥାଟା ଆଜି ପ୍ରବେଶ କଲେ ଫ୍ରିୟସ୍ ୟଙ୍ଗ ଏଜ୍ ୟୁଥଫୁଲ୍ ଯୁବକ ଯେତେବେଳେ ଜଣେ ଯୁବକ ଅବସ୍ଥାକୁ ଯାଏ ଯେଉଁଦିନ ପ୍ରବେଶ କଲେ ଯେଉଁଭଳି ସୁନ୍ଦର ଦେଖାଯାଏ କୃଷ୍ଣ ସବୁବେଳେ ଯେତେବେଳେ ଦେଖିବେ ନା ଆଜି ଯୌବନ ଅବସ୍ଥାକୁ ପ୍ରବେଶ କଲେ ଏଇଟା ନବଯୌବନ ଆମେ ତ ଯୌବନ ମାନେ କିଏ କହିବେନି ମୁଁ ନବଯୌବନ ମାନେ 16 ବର୍ଷ ପାଇଗଲି ମୁଁ ନବଯୌବନ ହା ନା ନବଯୌବନ ଆଚ୍ଛା ତାପରେ ଏ ସମ୍ବନ୍ଧରେ ଆମେ ଯେଉଁ ସମ୍ବନ୍ଧରେ ସେବା କରିବା ଏ ସମ୍ବନ୍ଧରେ ଗୁରୁ ପ୍ରଦାନ କରିବା ଆମକୁ ତ ଭଲ ଲାଗିବ ଯେମିତି ଏବେ ଯଶୋଦା ମାତାଙ୍କ ଲୀଳା ଶୁଣୁଛେ ବର୍ତ୍ତମାନ ଭଲ ଲାଗୁଛି ହଁ କୃଷ୍ଣ ଯଦି ମୋର ପୁଅ ହୁଅନ୍ତେ ବଢ଼ିଆ ହୁଅନ୍ତା ପୁଣି ସଖାଙ୍କର ଲୀଳା ଶୁଣିଲେ ହା ସଖା କାନ୍ଧରେ ଚଢ଼ୁଛନ୍ତି ଏତେ ଟେଷ୍ଟ ପାଉଛନ୍ତି ହା ସଖା ହେଲେ ଭଲ ହୁଅନ୍ତା ପୁଣି ଗୋପୀଙ୍କ ଲୀଳା ଶୁଣିଲେ ଆରେ ଗୋପୀମାନେ ଏତେ ସୁନ୍ଦର ସେବା କୃଷ୍ଣ ତାଙ୍କୁ ଏତେ ଭଲ ନା ଗୋପୀ ହେଲେ ବି ଭଲ ହୁଅନ୍ତା ଆକ୍ଚୁଆଲି ଆମର କୌଣସି ଆମର ସ୍ଥିତି କ'ଣ ଆମେ ଜାଣିନେ ତେଣୁ ଭଗବାନଙ୍କ ପ୍ରକୃତ ସେବା କରିବା ପାଇଁ ବ୍ୟାକୁଳତା ରହିଲେ ଗୁରୁକୃଷ୍ଣଙ୍କ ଚରଣରେ ପ୍ରାର୍ଥନା କଲେ ଗୁରୁକୃଷ୍ଣଙ୍କର ଯେହେତୁ ଡାଇରେକ୍ଟ ରିଲେସନ୍ ଅଛି ଭଗବାନଙ୍କ ସହିତ ଆକ୍ଚୁଆଲି ଆମେ କୃଷ୍ଣଙ୍କୁ କି ସେବା ସନ୍ତୁଷ୍ଟ କରିପାରିବା କୃଷ୍ଣ ଗୁରୁଦେବଙ୍କ ଦ୍ୱାରା ଜଣେଇଦେବେ ଅନ୍ତରରେ ସେଇ ଭାବନାଟା ଆସିବ ଏବଂ ସେଇ ଭାବନା ଦ୍ୱାରା ନିଜେ ସନ୍ତୁଷ୍ଟ ହୋଇପାରିବ ଗୁରୁକୃଷ୍ଣ ସନ୍ତୁଷ୍ଟ ହେବେ ଭଗବାନ ସନ୍ତୁଷ୍ଟ ହେବେ ଏବଂ ସ୍ୱର ତ୍ୟାଗ କଲା ପରେ ଯେ ଆପଣ ଡାଇରେକ୍ଟ ଗଲେ ବୃନ୍ଦାବନ ପଳେଇବେ ତାହା ନୁହେଁ ଏଇ ଯେଉଁ ରସରେ ଆମେ ବର୍ତ୍ତମାନ ସେବା କରୁଛେ ଇଆରେ ଟ୍ରେନିଂ ପିରିୟଡ଼ ଗୋଟେ ନିଆଯିବ ଟ୍ରେନିଂ ପିରିୟଡ଼ କେଉଁଠି? ନା ଯେଉଁ ବ୍ରହ୍ମାଣ୍ଡରେ ଭଗବାନ ଲୀଳା କରୁଥିବେ, ମନେ କରନ୍ତୁ ଆପଣ ସଖ୍ୟ ରସରେ ଅଛନ୍ତି, ମୃତ୍ୟୁ ସମୟରେ ଚିନ୍ତା କରୁଛନ୍ତି କୃଷ୍ଣ ମୋର ସଖା, ଏଭଳି ଆପଣ ସ୍ୱର ତ୍ୟାଗ କରିଦେଲେ, କୃଷ୍ଣ ଯେଉଁ ବ୍ରହ୍ମାଣ୍ଡ ଲୀଳା କରୁଛନ୍ତି ଆପଣଙ୍କୁ ସେ ବ୍ରହ୍ମାଣ୍ଡକୁ ଯିବାକୁ ପଡ଼ିବ, ସେଠି ପୁଣି ଥରେ ଜନ୍ମ ହେବାକୁ ପଡ଼ିବ ଗୋପୀ ଗୃହରେ। ଯେଉଁମାନେ ଗୋପୀ ହେଇ ଚିନ୍ତା କରିଥାନ୍ତି ମୁଁ ଗୋପୀ ହେବି କୃଷ୍ଣଙ୍କୁ ସେବା କରିବି, ସେମାନେ ସେ ବ୍ରହ୍ମାଣ୍ଡରେ ଗୋପୀ ହେଇକି ଜନ୍ମ ହେଇଥାନ୍ତି, ତାଙ୍କ ଗର୍ଭରୁ ଆପଣ ଜନ୍ମ ହେବେ, ସେଠି ନିତ୍ୟ ସିଦ୍ଧ ସଖାମାନଙ୍କ ସଙ୍ଗରେ, ସୁଦାମା ସୁବଳଙ୍କ ସଙ୍ଗରେ ଆପଣ ଟ୍ରେନିଂ ନେବେ। ସେ ଟ୍ରେନିଂ ପିରିୟଡ଼ ଯଦି ଫେଲ୍ ହେଇଗଲେ ଏ ବ୍ରହ୍ମାଣ୍ଡରେ ରହିବେ, ଭଜନ ନଷ୍ଟ ହେଲା ନା, ଆପଣ ପୋଜିସନ୍ ଫିକ୍ସ ହେଇକି ରହିଲା, ପୁଣି ଡାଇରେକ୍ଟ ରାଗାନୁଗା ଭଜନ ଷ୍ଟେଜ୍ରେ ଆପଣ ରହିଲେ, ଆପଣଙ୍କ ପତନ ହେବ ନା। ସେଟା ହେଉଛି ମାନେ ଇଏ ପିରିୟଡ଼, ମାନେ ଏ ହେଉଛି ଗୋସ୍ୱାମୀମାନଙ୍କର ମତ। ଆଉ ଯଦି ସେଠି ଆପଣ ସଖାସଖୀମାନଙ୍କର ଇଙ୍ଗିତ ସବୁ ବୁଝିଦେଲେ, ଏଇ ଯେତେବେଳେ ଆପଣ ରାସଲୀଳା ପଢ଼ିବେ, ରାସଲୀଳା ପ୍ରସଙ୍ଗ ଆସିବ, ବର୍ଣ୍ଣନା କରାଯିବ, ଯେଉଁ ଗୋପୀମାନେ ଦେହ ତ୍ୟାଗ କରିଦେଲେ, ଯେଉଁ ଗୋପୀମାନଙ୍କର ସନ୍ତାନ ଥିଲା, ଏସବୁ କଥା କେମିତି, ଗୋପୀମାନଙ୍କର ସନ୍ତାନ କେମିତି ହେଲା, ସେମିତି କେମିତି ବିବାହ ହେଲେ, ସେମାନେ କେଉଁ ପ୍ରକାର ଗୋପୀ, ଏଇଭଳି ସାଧକ, ଆମ ଭଳି ସାଧକ ଯେଉଁମାନେ ଇଚ୍ଛା କରିଥାନ୍ତି ଗୋପୀ ଗୃହରେ, ତାଙ୍କର ପ୍ରାକୃତିକ ଗୁଣ ଗୁଡ଼ାକ ଥାଏ। ସେଥିପାଇଁ ଭଗବାନ ମିଲିଟାରୀ ଟ୍ରେନିଂ ପୂର୍ବରୁ ଡାଇରେକ୍ଟ ଆପଏଣ୍ଟମେଣ୍ଟ ଦିଆଯାଏ ନା, ଆଗେ କାନପୁରକୁ କି ଆହ୍ଲାବାଦ ପଠାଅ, ଯାଅ ସେଠି ଟ୍ରେନିଂ ହେଲା ପରେ ତାପରେ ଆପଏଣ୍ଟମେଣ୍ଟ। ତେଣୁ ଗୁରୁକୃଷ୍ଣଙ୍କ ଦ୍ୱାରା ଯଦି ସମ୍ବନ୍ଧ ଫିକ୍ସ ହେବ ନିଶ୍ଚିତ ଜଣେ, ଆଉ ପୋଜିସନରୁ ପତନ ନାହିଁ ଏଇଟା ଗ୍ୟାରେଣ୍ଟି ଆପଣ ଗୋଲକ ବୃନ୍ଦାବନ ଯିବେ, କିନ୍ତୁ ଟ୍ରେନିଂ ପିରିୟଡ଼ରେ ଟିକେ ଏପଟ ସେପଟ ହେଇପାରେ, ଗ୍ୟାରେଣ୍ଟି ଗୋଲକ ବୃନ୍ଦାବନ ଯିବା ଏଇଟା ଗ୍ୟାରେଣ୍ଟି। ନା ପାଦପଦ୍ମରୁ, ଆଗେ ପାଦପଦ୍ମରୁ ଚାହିଁ ଚାହିଁ ତାପରେ ମସ୍ତକକୁ ଯିବେ। ନା ନା ଗୁରୁଙ୍କର କୃପା ସବୁ ଏୟା, ଆଉ ବୈଷ୍ଣବ ଧାରାରେ ଆମକୁ ଏସବୁ ଜିନିଷ ପ୍ରଶ୍ରୟ କୁହାଯାଏ ନା। ଗୁରୁଦେବ ମୁଖ ପଦ୍ମରେ ବା ପ୍ରସାଦ ଆମେ ଯେଉଁ ପାଉଛେ, ଗୁରୁଦେବଙ୍କର ମହାମହାପ୍ରସାଦ, ଏ ତ କୃପା ଆକ୍ଚୁଆଲି ଏ ଚେତନା ଉପରେ ନିର୍ଭର କରେ। ଯେଭଳି ଗୁରୁଦେବଙ୍କର ପାଦ ପଦ୍ମ ଆମେ ରଜୁ ନେଇ ଆସୁଛେ, କ'ଣ ବୈଷ୍ଣବ ପାଦ ରେଣୁ, ଗୁରୁଦେବଙ୍କର ଉଚ୍ଚିଷ୍ଟ ଆମେ ତ ଏଗୁଡ଼ା ସବୁ ପାଉଛେ, ପାଉନେ କେତେଜଣ ଉପଲବ୍ଧି ଆମେ କରୁଛେ। ଯେଭଳି ମେଡ଼ିସିନ, ମେଡ଼ିସିନଟା କାହା ପାଖରେ କାମ କରିବ ନା, ଯେ କ୍ରୋନିକ ରୋଗୀ ତା ନିକଟରେ ମେଡ଼ିସିନଟା କାମ କରିବା, ପୁରା ପୁରୁଣା ରୋଗୀ ନିକଟରେ ମେଡ଼ିସିନ କାମ କରିବା। ସେଥିପାଇଁ ଡକ୍ଟର ଆଗେ ପଥିଟାକୁ ଷ୍ଟ୍ରଙ୍ଗ କରେ, ଏଇ ଜିନିଷ ଛାଡ଼ ମେଡ଼ିସିନ ଖା। ଗୁରୁଦେବଙ୍କର ଏଇ ତିନୋଟି କୃପା ଜଣେ ଉପଲବ୍ଧି କରିପାରିବ, କୃପାଟା ଆମ ଶରୀରରେ କାର୍ଯ୍ୟ କରୁଛି, ଏଇଟା ମାନେ ଅବିଶ୍ୱାସ ଜିନିଷ ନୁହେଁ। ଜଣେ ଉପଲବ୍ଧି କେତେବେଳେ କରିପାରିବ, ଯେତେବେଳେ ଜଣେ ଶୁଦ୍ଧ ହେବ, ଯେମିତି ନାରଦ ମୁନି, ନାରଦ ମୁନି ଉଚ୍ଚିଷ୍ଟ ପାଇଲେ କିନ୍ତୁ ରିଏଲାଇଜ୍ କରିଛନ୍ତି ମୁଁ ଆଜି ଏଠି ଗୋଟେ ଦିବ୍ୟ ସ୍ଥିତି ଆସିଲା, କେବଳ ମୁଁ ମାନେ ବୈଷ୍ଣବମାନଙ୍କର ଉଚ୍ଚିଷ୍ଟ ପାଇ। ଆମେ ତ ବହୁତ ବୈଷ୍ଣବମାନଙ୍କର ଗୁରୁଦେବଙ୍କର ଉଚ୍ଚିଷ୍ଟ ପାଇଛୁ, ଆମର କ'ଣ ଚେତନାର ପରିବର୍ତ୍ତନ ହେଇଛି? ଆମେ ଯେଉଁ ଚେତନାର ପାଉଛେ, ଆମର ସେଥିରେ କେଉଁ ଚେତନା ଅଛି? ସେଥିପାଇଁ ବୈଷ୍ଣବମାନଙ୍କର କୃପାଟାକୁ, ଗୁରୁଙ୍କର କୃପାଟାକୁ ଆମ ଧାରାରେ ଏମ୍ଫାସିସ୍ ଦିଆଯାଏ, ଗୁରୁଙ୍କର ଅର୍ଡ଼ର, ଗୁରୁ ଯାହା ଆଦେଶ ଦେଉଛନ୍ତି, ଯିଏ ଆଜି ଟିଚ ପାଳନ କଲା ସିଏ କୃପାର ପ୍ରାପ୍ତି, ସିଏ ହେଉଛି କୃପାର ପ୍ରାପ୍ତି। ଯେତେବେଳେ ଚେତନା ଅତି ଜଣେ ବିଶୁଦ୍ଧ ସ୍ତରକୁ ଯିବ, ସିଏ ସେତେବେଳେ ଏଇଟା ରିଆଲାଇଜ୍ କରିବ, ଅଦରୱାଇଜ୍ ଏଇଟା ଆଫେକ୍ଟିଭ୍ ହେବ ନା। ଆମ ଚେତନା ସବୁବେଳେ ଜଡ଼, ଆମେ ଦେଖିକି ହଁ ସମସ୍ତେ ଗୁରୁଦେବ ପ୍ରଣାମ କରି ଧୂଳି ନେଇଯାଏ, ମୁଁ ବି ଧୂଳିଏ ଧୂଳି ନେଇଯାଏ, ଚେତନା ନାହିଁ। ଆଉ ସ୍ପିରିଚୁଆଲ ଯେତେ ଆକ୍ଟିଭିଟିଜ୍ କନସିୟସନେସ୍ ଉପରେ ଡିପେଣ୍ଡ କରେ, ଚେତନାର ଚେତନା ଯେଭଳି ଥିବ ଆପଣଙ୍କୁ ସେଭଳି ଫଳ ମିଳିବ। ସେଥିପାଇଁ ଗୁରୁଦେବଙ୍କର ଅର୍ଡ଼ର ସବୁଠୁ ବଡ଼ କୃପା।
ଗତକାଲି ପ୍ରସଙ୍ଗରେ ଆପଣ କହିଥିଲେ ଯେ ନନ୍ଦ ମହାରାଜ ଓ ମାତା ଯଶୋଦା କୌଣସି ବ୍ରହ୍ମାଣ୍ଡରେ ନିତ୍ୟ ବରଫ ବୃନ୍ଦାବନ ଛାଡ଼ି ଯାଆନ୍ତି ସେମାନେ ସେଠାରେ ହିଁ ରହନ୍ତି। ଇଅଧ୍ୟା ମହିଳାରେ ତାଙ୍କ ବରିଷ୍ଠ ବାପାମାନେ ଶରୀରରେ ନନ୍ଦ ମହାରାଜ ଓ ଯଶୋଦାଙ୍କ ଆଦେଶ ହୋଇ ଆସିଥାନ୍ତି।
ହଁ, ମୁଁ ବୁଝିଦେଲି ତା ପ୍ରଶ୍ନର ଉତ୍ତର। ସେ କହିବା ତାତ୍ପର୍ଯ୍ୟ ହଁ ଠିକ୍ ହେଇପାରନ୍ତି। ଯେମିତି ପ୍ରଭୁପାଦ ଏକ୍ଜାମ୍ପଲ ଦିଅନ୍ତି, ଆମ ଭିତରେ ଆଉ ଭଗବାନ ଭିତରେ ହିଁ ପାର୍ଥକ୍ୟ। ଯେମିତି ଜଣେ ଅଫିସର ଅଫିସରେ ପ୍ରେଜେଣ୍ଟ ଅଛି କିନ୍ତୁ ତା ଘରେ ନାହିଁ, ତା ଘରେ ନିଶ୍ଚିତ ଆବସେଣ୍ଟ ଥିବ ନା, ଅଫିସକୁ ଯାଇଛି ମାନେ ତାର ଘରେ ଆବସେଣ୍ଟ। କିନ୍ତୁ ଭଗବାନ ଆଉ ତାଙ୍କର ଯେତେ ନିତ୍ୟ ଶକ୍ତି ଚିତ୍ ଶକ୍ତିର ଯେଉଁମାନେ ବୃତ୍ତି ଯେଉଁମାନେ ଚିତ୍ ଶକ୍ତିରେ ଅଛନ୍ତି ସେମାନେ ଆଟ୍ ଏ ଟାଇମ୍ ସବୁଆଡ଼େ ପ୍ରେଜେଣ୍ଟ, ଗୋଲକ ବୃନ୍ଦାବନ ପ୍ରେଜେଣ୍ଟ, ଏଠି ପ୍ରେଜେଣ୍ଟ। ଉଦାହରଣ ବ୍ରହ୍ମସଂହିତାରେ ସେ ଶ୍ଳୋକ କହୁଛନ୍ତି ଅଖିଳ ଆତ୍ମଭୂତ, ଆରମ୍ଭ କ'ଣ ଅଣ୍ଡା ଚରସ୍ତ ପରମ ନା ନା ଚେନ ଅଖିଳାତ୍ମଭୂତ ଗୋଲୋକେ ଏବ ନିବସତି ଅଖିଳ ଆତ୍ମଭୂତ। ପ୍ରଭୁପାଦ ଏକ୍ଜାମ୍ପଲ ଦିଅନ୍ତି, ସେ ଗୋଲୋକରେ ଆଟ୍ ଏ ଟାଇମ୍ ପ୍ରେଜେଣ୍ଟ ଏବଂ ଅଖିଳ ଆତ୍ମଭୂତ, ଅଖିଳ ଜୀବଙ୍କର ହୃଦୟ ଭିତରେ ବି ଆଟ୍ ଏ ଟାଇମ୍ ପ୍ରେଜେଣ୍ଟ, ଇଏ ହେଉଛନ୍ତି ଭଗବାନ। ତେଣୁ ଭଗବାନଙ୍କର ଭକ୍ତମାନେ ବି ତଦୃଶ ସେଇଭଳି, ସେମାନେ ସେ ବ୍ରହ୍ମାଣ୍ଡରେ ରୁହନ୍ତି, ସେଠି ନୀତିଲୀଳା ଚାଲିଛି, ତାହା ସହିତ ଏ ବ୍ରହ୍ମାଣ୍ଡରେ ବି ନୀତିଲୀଳା ଚାଲିଛି, ସବୁ ବ୍ରହ୍ମାଣ୍ଡରେ ଭଗବାନଙ୍କ ସେଥିରୁ ସେମାନେ ନିଜକୁ ବିସ୍ତାର କରନ୍ତି। ନା ନା ନା, ଏଇଟା ଗୋଟେ ପ୍ରୋସେସ୍ ନୁହେଁ ଯେ ଜଣେ ଆଗେ ଦାସ୍ୟ ରସ ହବ ତାପରେ ସକ୍ଷର, ନା ଏଇଟା କୌଣସି ପ୍ରୋସେସ୍ ନୁହେଁ। ଭଗବାନଙ୍କୁ ଭଲ ପାଇବା ପାଇଁ ଜଣେ ସାଧୁଗୁରୁଙ୍କ ଚରଣରେ ପ୍ରାର୍ଥନା କରିବା ଦରକାର। ଭଗବାନଙ୍କୁ ପ୍ରଭୁ କିଭଳି ଆମ ନିକଟରୁ ସେବା ନେବେ ପ୍ରଭୁ ଜାଣନ୍ତି ନା, ଆଉ ଭଗବାନ କୃଷ୍ଣ ଆମ ନିକଟରୁ କେଉଁ ଭାବରେ ସେବା ନେବେ ସେଟା ଭଗବାନ କୃଷ୍ଣ ଜାଣନ୍ତି। ତେଣୁ ଭଗବାନ କୃଷ୍ଣଟା କାହା ଦ୍ୱାରା ଜଣେଇବେ, ତାଙ୍କର ସୁଧ ଭକ୍ତ ଦ୍ୱାରା, ଆମେ କେଉଁ ରସର ସାଧକ। ସେଥିପାଇଁ ଯେଉଁ ଦୀକ୍ଷା ଦିଆଯାଏ ରାଗାନଗା ଭକ୍ତିରେ, ଯେଉଁ କୁହାଯାଏ ଗୋଟେ ସିଦ୍ଧ ରୂପ ଦିଆଯାଏ, ଇସ୍କନ ଭକ୍ତ ମୋତେ ବହୁତ ଇଣ୍ଟରେଷ୍ଟ, ହଁ ମୁଁ ସେଇ ଜିନିଷଟା ନେବି। ଯିଏ ଦୀକ୍ଷା ଦିଅନ୍ତି ସିଏ ସେଭଳି ଏମ୍ପାୱାର୍ଡ଼ ହେବା ଦରକାର। ମୁଁ ଆଜି ଏଇଠି ଅଛି, ମୁଁ କାଲି ଯିବି, ମୁଁ କାଲି ଦୀକ୍ଷା ନେବି, ମୁଁ କହିବି ମୋତେ ତୁମେ ଦୀକ୍ଷା ଦିଅ, ସିଦ୍ଧ ରୂପ ଦିଅ, ସେ ଇମିଡିଏଟଲି ମୋର ଆକ୍ଟିଭିଟି ଜାଣିନଥିବେ, ତୁମକୁ ଦେଖା ଦେଇଦେବେ ତୁମେ ସୁବଳ ସକା। ଭାଇ ମୋ ଅନ୍ତର ଭିତରେ ଲକ୍ଷ ଲକ୍ଷ କାମନା ବାସନା ଅଛି, ମୁଁ ସୁବଳ ସକା କିଭଳି ହେମି। ତେଣୁ ଯେଉଁ ପ୍ରୋସେସ୍ଟା ଅଛି ସେଟା କିଭଳି କରାଯାଏ ନା, ଗୋସାଇମାନେ ଏଇ ଉଦ୍ଦେଶ୍ୟ ଦେଇଛନ୍ତି। ଯେଉଁମାନେ ଯେଉଁ ସିଦ୍ଧ ରୂପ ଦେଉଥିଲେ ସେମାନଙ୍କର ଏଭଳି ଶକ୍ତି ଥିଲା, ଗୋଲକ ବୃନ୍ଦାବନରେ ଜୀବର କି ସମ୍ପର୍କ ଅଛି, ପ୍ରଭୁ କେଉଁ ସେବା ନେବେ ସେଟା ସମ୍ପୂର୍ଣ୍ଣ ଦର୍ଶନ କରିପାରୁଥିଲେ, ସେଟା ଦର୍ଶନ କରିକି ତାକୁ ଦିଆଯାଉଥିଲା। ଇଏ ଭକ୍ତି ଥିଲା ସେ ଠାକୁରଙ୍କର ପରପୋଟ ନା, କଳିଯୁଗରେ ଏ ସମ୍ଭବ ନୁହେଁ। କଳିଯୁଗରେ ତୁମେ ସାଧୁଗୁରୁଙ୍କର ଚରଣ ଆଶ୍ରୟ କରି ତାଙ୍କର ଆଦେଶକୁ ପାଳନ କର, ତୁମର ଭଗବାନଙ୍କ ସହିତ ଯେଉଁ ସମ୍ବନ୍ଧ ଅଛି, ତୁମ ଭଗବାନ ତୁମ ନିକଟରୁ ଯେଉଁ ସେବା ନେବେ ସେ ଶୁଦ୍ଧ ଭକ୍ତଙ୍କ ଦ୍ୱାରା ତୁମକୁ ଜଣେ। ସେଥିପାଇଁ ସେ କହିଲେ ଶ୍ରୀ ଦୈତ ଦାସ କୀର୍ତ୍ତନ ଦାସ ଉଚ୍ଚସ୍ୱର କର ହରିନାମ ରବ, କୀର୍ତ୍ତନ ପ୍ରଭାବେ ସ୍ମରଣ ସ୍ୱଭାବେ, ହଁ କୀର୍ତ୍ତନ ପ୍ରଭାବେ ସ୍ମରଣ ହୋଇବେ ସେକାଳେ ଭର୍ଜନ ନିର୍ଜନ ସମ, ନାମ କର ଚିତ୍ତ ଶୁଦ୍ଧ କର ତାପରେ ଭଜନ ସ୍ମରଣ ହବ ସମୟ।
ଆଚ୍ଛା,
ଭକ୍ତି ହେଉଛି ନବତା ଭକ୍ତି ନଅ ପ୍ରକାର। ଦୃଢ଼ ଭକ୍ତି ଜଣେ ଲାଭ କରିବ କେବଳ ଭକ୍ତ ସଙ୍ଗରେ, ଭକ୍ତିସ୍ତୁ ଭଗବତ ଭକ୍ତ ସଙ୍ଗୀନ ପରିଯାଏତି, ଯେତେ ଜଣେ ଭକ୍ତ ସଙ୍ଗ କରିବ ତାର ଭକ୍ତି ସେତେ ଦୃଢ଼ ହବ। ଆଉ ଗୁରୁଙ୍କ ବାକ୍ୟ ସବୁ ସମୟରେ, ଗୁରୁ ମୁଖ ପଦ୍ମ ବାକ୍ୟ, ନା ଯଶୋଦା ମାତା କେବେ ହେଲେ ଜାଣନ୍ତିନି ଯେ କୃଷ୍ଣ ଭଗବାନ ବୋଲି। କେଉଁ କେଉଁ ସମୟରେ ତାଙ୍କର ଐଶ୍ୱର୍ଯ୍ୟ ସ୍ଫୁରଣ ହୁଏ, ଯେଭଳି ମୃତ୍ତିକା ଭକ୍ଷଣ କରିଥିଲେ ତାଙ୍କ ପାଟିରେ ଯେତେବେଳେ ଦେଖିଲେ ବିଶ୍ୱରୂପ, ସେ ଭାବିଲେ କୌଣସି ଦେବତା ବୋଧେ ବା କୌଣସି ଗ୍ରହ ବୋଧେ ତାଙ୍କୁ ଗ୍ରସ୍ତ କରିଛି, ଭଗବାନ ବୋଲି କେବେ ଜାଣନ୍ତି? ମୋର ପୁତ୍ର ତ ବହୁତ ବଡ଼ ଜିନିଷ। ଐଶ୍ୱର୍ଯ୍ୟ ଶକ୍ତି ହେଉଛି ଭଗବାନଙ୍କର, ଭଗବାନ ଯେଉଁଠି ନିଜର ସ୍ୱରୂପଟାକୁ ପ୍ରକାଶ କରନ୍ତି। ମୋର ଏତେ ଯେମିତି ବିଶ୍ୱରୂପ ଦେଖିଲେ ଏଇଟା ଐଶ୍ୱର୍ଯ୍ୟ ଶକ୍ତି। ଆଉ କୃପା ଶକ୍ତି ମାନେ ତ ଶୁଣିଲେ କିଭଳି ବନ୍ଧନ ଦେଲେ, ଆଉ କ'ଣ ବିଭୂତି ଶକ୍ତି। ବିଭୂତି ଶକ୍ତି ମାନେ ବିଭୂତି ଶକ୍ତି କେଳା କେଉଁ କେଉଁ ସମୟରେ ବାହ୍ୟରେ ଦୃଶ୍ୟ କରନ୍ତି, ଯେମିତି ଅର୍ଜୁନଙ୍କୁ ବିଶ୍ୱରୂପ ଦେଖିଲେ ଏଇଟା ବିଭୂତି ଶକ୍ତି। କିନ୍ତୁ ଭଗବାନ ଗୋବର୍ଦ୍ଧନ ଧାରଣ କଲେ ବିଭୂତି ଶକ୍ତିରେ, କିନ୍ତୁ କାହାକୁ ପ୍ରଦର୍ଶନ କଲେ ନା। ସଖା ମାନେ ଭାବୁଛନ୍ତି ଏ ଗୋବର୍ଦ୍ଧନ ଏତେ ଦିନ ଧରି କୃଷ୍ଣ ଠିଆ ହେଲେଣି, କାଳେ ପଡ଼ିଯିବ ସେମାନେ ବାଡ଼ି ଟେକୁଛନ୍ତି। କାହିଁକି ତୁ ହାତ ବିନ୍ଧିବନି, ଆମେ ବାଡ଼ି ଧରି ଆମେ ଧରୁଛୁ, ତୁ ଟିକେ କର ନଉ ଟିକେ ଏ ହାତରେ ଧର। ବିଭୂତି ଶକ୍ତି କାର୍ଯ୍ୟ କରେ, ସେମାନେ ଜାଣିପାରୁ ନା, ସେ ଭାବୁଛନ୍ତି ଛୋଟ ବାଳା। ଆଚ୍ଛା ହଁ, ଶୁଦ୍ଧ ଭକ୍ତିର ଲକ୍ଷଣ କେତେ ପ୍ରକାର? ଭକ୍ତିର ସମୟ ସିନ୍ଦୁର ପ୍ରଥମେ କୁହାଯାଇଛି। ହଁ ଓହ, ଭକ୍ତି ପରେଶାନୁଭବ ଅନ୍ୟତ୍ର ବିରକ୍ତି ଇଚ୍ଛା। ଭକ୍ତିର ପ୍ରଥମ କାର୍ଯ୍ୟ ହେଲା ଯେତେ ଦୁଃଖ ଅଛି ଆତ୍ୟନ୍ତିକ ଦୁଃଖ ନିବୃତ୍ତି ହୋଇଯିବ, ଆଉ ଅନ୍ୟ ବିଷୟରେ ବିରକ୍ତି ଆସିବ, ଅନ୍ୟ ବିଷୟବସ୍ତୁ ପ୍ରତି। ଭକ୍ତି ପରେଶାନୁଭବ ଅନ୍ୟତ୍ର ବିରକ୍ତି, ହଁ ବିରକ୍ତି ଅନ୍ୟତ୍ର ସାତ୍। ଭକ୍ତି ଜାତ ହେଲା ମାନେ ଭକ୍ତିର ଯେଉଁ ଛଅଟି ଗୁଣ ଅଛନ୍ତି, ଭକ୍ତିର ସ୍ୱାମୀ ସିନ୍ଦୁର ଦିଆଯାଇଛି ପ୍ରଥମେ, କ୍ଲେଶଦା ଶୁଭଗ୍ନୀ ଏଗୁଡ଼ିକ, ଏଗୁଡ଼ିକ ସାଙ୍ଗେ ସାଙ୍ଗେ ଗୋଟା ଦୂର ହେଇଯିବ। ଶୁଭ ଜାଗ୍ରତ ହବ, ଏଗୁଡ଼ାକ ହବ ଏକା ସାଙ୍ଗରେ ତିନିଟା ଜିନିଷ ହବ। ଉଦାହରଣ ଦେଉଛନ୍ତି ଯେଭଳି ଭୋଜନ, ଭୋଜନ କଲା ମାନେ ତୁଷ୍ଟି ହବ, କ୍ଷୁଦାଟା ନିବୃତ୍ତି ହେଇଯିବ, ଆଉ ପୁଷ୍ଟି ଶକ୍ତି ଆସିବ, କ୍ଷୁଦା ନିବୃତ୍ତି ହବ। ସେଭଳି ଭକ୍ତି ଯାଜନ କଲା ମାନେ ଭକ୍ତିର ସ୍ୱଭାବ ଯେଉଁ ଗୁଡ଼ିକ ସାଙ୍ଗେ ସାଙ୍ଗେ ଜାଗ୍ରତ ହବ, ଦୁଃଖ ଯାହା ସବୁ ପରେଶା ଅନୁଭବ, ଯାହା ସବୁ କ୍ଲେଶ ଅଛି, ଯାହା ସବୁ ଅମଙ୍ଗଳ ଦୂର ହେଇଯିବ। ଏବଂ ଦ୍ୱିତୀୟ ବସ୍ତୁ ହେଉଛି ଅନ୍ୟ ବସ୍ତୁରେ ବିରକ୍ତି ଜାଗ୍ରତ। ନା ଆଦେଶ, ଗୁରୁଦେବଙ୍କର ଆଦେଶକୁ ଅବମାନନା କରିବାର ଆଉ ଉପାୟ କିଛି, ଖେଳନ କରିବାର ଉପାୟ କିଛି ନାହିଁ। ଗୁରୁଦେବ ଯଦି ଅଛନ୍ତି ଡାଇରେକ୍ଟ ତାଙ୍କୁ ପଚାରିବାକୁ ପଡ଼ିବ, ଗୁରୁଦେବ ମୁଁ ଆପଣଙ୍କ ଆଦେଶକୁ ଅବମାନନା କରିଛି, ବର୍ତ୍ତମାନ ମୋ ପାଇଁ ଆପଣଙ୍କର ଅର୍ଡ଼ର କ'ଣ। ଆଉ ଯଦି ଗୁରୁଦେବ ଅପ୍ରକଟ ଅବସ୍ଥାରେ ଅଛନ୍ତି ତାଙ୍କୁ ପ୍ରାର୍ଥନା କରିବାକୁ ପଡ଼ିବ, ଗୁରୁଦେବ ମୁଁ ଆପଣଙ୍କ ଆଦେଶକୁ ଅବମାନନା କରିଛି, ବର୍ତ୍ତମାନ ଆପଣ ମୋତେ ରାସ୍ତା ଦିଅନ୍ତୁ। ତେଣୁ ଗୁରୁ ସବୁ ସମୟରେ ପ୍ରେଜେଣ୍ଟ ଅଛନ୍ତି, ଗୁରୁଦେବ ଆମ ଦୃଷ୍ଟିରୁ ଅନ୍ତରିତ ହେଲେ ମଧ୍ୟ ଗୁରୁଦେବ ଅଛନ୍ତି। ଯଦି ଆମେ ସିରିୟସ୍, ଗୁରୁଦେବ କହୁଛନ୍ତି ଇଫ୍ ୟୁ ଆର୍ ସିରିୟସ୍ ହି ମେ ବି କମ୍ ପର୍ସନାଲି ଅର୍ ହି ମେ ବି କମ୍ ଇନ୍ ଡ୍ରିମ୍। ଯେମିତି ପ୍ରଭୁପାଦ ସନ୍ନ୍ୟାସୀ ନେଇନାହାନ୍ତି, ଗୃହସ୍ଥ ଥିଲେ, କିନ୍ତୁ ପ୍ରଭୁପାଦଙ୍କୁ ବାରମ୍ବାର ଭକ୍ତିସାନ ଶେଷ ଠାକୁର କହୁଛନ୍ତି ତୁମେ ଯାଅ ସନ୍ନ୍ୟାସ ନିଅ। ପ୍ରଭୁପାଦଙ୍କୁ ଭକ୍ତିସାନ ଠାକୁର ସନ୍ନ୍ୟାସ ନେବା ପାଇଁ ବାରମ୍ବାର କହିଛନ୍ତି ସ୍ୱପ୍ନରେ। ତୁମେ ଯଦି ସିରିୟସ୍, ତୁମେ ଯଦି ଗୁରୁଙ୍କର ଆଦେଶକୁ ଅବମାନନା କରିଛ, ତୁମେ ଚିନ୍ତା କରୁଛ, ଗୁରୁଙ୍କର ନିକଟରେ କାନ୍ଦିକି ପ୍ରାର୍ଥନା କଲେ ଗୁରୁଦେବ ତୁମକୁ ଜଣେଇବେ। ସେ ତ ସବୁ ସାଧ ସାର ସିଦ୍ଧାନ୍ତ ଆପଣଙ୍କୁ ଦିଆ ହେଇଗଲା। ଜୀବ ଯେତେବେଳେ ତାର ଭୋଗ ବୃତ୍ତି ଯାଇନି, ଆଜି ହିଁ ପ୍ରଭୁପାଦଙ୍କର କନ୍ଭର୍ସେସନ୍ ପୁଣି ମୁଁ ଖେଳୁଥିଲି, ନବମ ସ୍କନ୍ଦ 9:9:21 ବୋଧେ, ଗୁରୁଦେବ ସେ ତାପରେ ପ୍ରଭୁପାଦ କହୁଛନ୍ତି ଆଟ୍ଲିଷ୍ଟ ୟୁ ସୁଡ୍ ନଟ୍ ଲିଭ୍ ଇନ୍ ବୃନ୍ଦାବନ ଅନ୍ଲେସ୍ ୟୁ ହାଭ୍ ସମ୍ ମେଟେରିଆଲ୍ ଡିଜାୟାର। ତୁମେ ବୃନ୍ଦାବନରେ ବାସ ବି କର ନା ଯଦି ତୁମର କୌଣସି କାମନା ବାସନା ଅଛି, ସ୍ପେଶାଲି ତୁମର ଯଦି ସେକ୍ସ ଡିଜାୟାର ଅଛି, ଅନ୍ତରରେ କାମନା ଅଛି, ତୁମେ କେବେ ବୃନ୍ଦାବନରେ ବାସ କରି ଭଗବାନ ଶ୍ରୀକୃଷ୍ଣଙ୍କ ପାଦପଦ୍ମରେ ଅପରାଧ କର ନା। କୁକୁର ଘୁଷୁରୀ ଭଳି ପ୍ରଭୁପାଦ ସିଧା, ଯଦି କେହି ଦେଖିବା ପାଇଁ ଚାହୁଁଛନ୍ତି ସେ କନ୍ଭର୍ସେସନ୍, କାଲି ମୁଁ ପ୍ରଭୁପାଦ ଭାବାର୍ଥରେ ଲେଖିଛନ୍ତି ଭାଗବତ ଭାଗବାର୍ତ୍ତା, ଜଣେ ସମ୍ପୂର୍ଣ୍ଣ ଅନ୍ତର ଶୁଦ୍ଧ ନ ହେଲା ପର୍ଯ୍ୟନ୍ତ କେବେ ବୃନ୍ଦାବନ ବାସ କରିବା ଉଚିତ ନୁହେଁ, ଏବଂ ରାଧାରାଣୀଙ୍କ ପାଦପଦ୍ମରେ କେବେ ହେଲେ ଅପରାଧ କରିବା ଉଚିତ ନୁହେଁ। ତେଣୁ ଯେତେବେଳେ ଆମର କାମନା ବାସନା ଅଛି, ଆମେ କୃଷ୍ଣଙ୍କୁ କିଭଳି ଗୋଟେ ସମ୍ବନ୍ଧରେ ଭଲ ପାଇପାରିବା, ଏଇଟା କେବେ ସମ୍ଭବ ନୁହେଁ। ଶାସ୍ତ୍ରରେ କୁହାଯାଇଛି, ମହାପ୍ରଭୁ ସବୁ କଥା କହିଛନ୍ତି। ମହାପ୍ରଭୁ ରାଗାନଗା ଭକ୍ତିରେ କହିଲେ ସଖ୍ୟ ରସରେ ଏହା କରିବ, ତା ସଖ୍ୟ ରସରେ ଏହା କରିବ, କିନ୍ତୁ ଲାଷ୍ଟରେ କହିଦେଲେ ମହତରେ କୃପା ବିନା କୌଣ କର୍ମେ ଭକ୍ତି ନ। ଭଗବାନ କୃଷ୍ଣ ଗୀତାରେ କର୍ମ ଅଧିକାର ଜ୍ଞାନାଧିକାର ସବୁ କଥା କହିଲେ, କିନ୍ତୁ ଶେଷରେ କହିଲେ ସର୍ବଧର୍ମାନ ପରିତ୍ୟଜ୍ୟ ମାମେକମ୍ ଶରଣମ୍ ଭଜ। ପୂର୍ବ ଅପେକ୍ଷା ପରଟା ହେଉଛି ବଳବାନ, ଲାଷ୍ଟ ଆଦେଶଟା ଆମକୁ ନେବାକୁ ପଡ଼ିବ। ତେଣୁ ଜଣେ କେହି ହାତ ଟେକି କୁହନ୍ତୁ ନା ମୁଁ ଏଇ ସେବାର ହେଉଛି ଫିକ୍ସ, ମୁଁ ସଖ୍ୟ ରସରେ କୃଷ୍ଣଙ୍କୁ ଭଲ ପାଇବି, କହିପାରିବ? ଆମର ଫିକ୍ସ ନାହିଁ, ବର୍ତ୍ତମାନ ଆମ ମନ ଫିକ୍ସ ନାହିଁ। ଆମେ କୃଷ୍ଣ କେଉଁ ସେବାର ସେବା କରିବା ଆମେ ଜାଣିନା। ଆମେ ଯଦି ସିରିୟସ୍ ତାହେଲେ ଗୁରୁଦେବ ଆମକୁ ଜଣେଇବେ। ଏବଂ ଦ୍ୱିତୀୟ ପ୍ରସେସ, ଆଜି ଗୁରୁଦେବଙ୍କର ଗୋଟେ ପଢ଼ୁଥିଲି, ଗୁରୁଦେବ କହୁଛନ୍ତି ନା କଳିଯୁଗ ପାଇଁ ସ୍ପେଶାଲ କେବଳ ମହାପ୍ରଭୁ। ମହାପ୍ରଭୁ ଯେଉଁ ସଂକୀର୍ତ୍ତନ କହିଛନ୍ତି, ଯେଉଁ ଧାରା ଦେଇଛନ୍ତି, ସେ ସଂକୀର୍ତ୍ତନ ଧାରାଟା ଆମକୁ ନାମକୀର୍ତ୍ତନ କରିବାକୁ ପଡ଼ିବ। ମହାପ୍ରଭୁ ସେବାର ଅଧିକାର ଦେଲା ପରେ ତୁମେ ଗୋପୀଭାବ ବା ଏଇ ରାଗାନୁଗା ଅବସ୍ଥାକୁ ଯିବ, ଅଦରୱାଇଜ୍ ତୁମର ଚାନ୍ସ ନାହିଁ, ନୋ ଚାନ୍ସ। ସେଥିପାଇଁ ମହାପ୍ରଭୁ କେମିତି ଦେବେ କୃପା? ଜଣକ ମହାପ୍ରଭୁ କ'ଣ ଅଛନ୍ତି? ମହାପ୍ରଭୁ ତ ନିତ୍ୟ ଅଛନ୍ତି। ମହାପ୍ରଭୁଙ୍କର ଯେଉଁମାନେ ପରମ୍ପରା, ଯେଉଁମାନେ ଭକ୍ତ ଆସୁଛନ୍ତି, ତାଙ୍କ ଅଧୀନରେ ଆମକୁ ସେବା କରିବାକୁ ପଡ଼ିବ। ତାଙ୍କ କୃପା ବିନା କୌଣସି ଅଧିକାର ନାହିଁ। ଷୋଳମାଳା ଜପ କଲାବେଳେ କେହି ଜଣେ ହାତ ଟେକି କୁହନ୍ତୁ ନା ଦୁଇ ଘଣ୍ଟା ସମୟ ଲାଗୁଛି, ମୋର ଅଧ ଘଣ୍ଟେ କୃଷ୍ଣ ଚିନ୍ତା ହେଉଛି ବୋଲି। ଗ୍ୟାରେଣ୍ଟେଡ଼ ମୁଁ ଅଧ ଘଣ୍ଟେ କୃଷ୍ଣ ଚିନ୍ତା କରୁଛି, ମୋର ମାୟା ଚିନ୍ତା ଗୋଟେ ମିନିଟ୍ ଆସୁନି। କୁହନ୍ତୁ କି ହାତ ଟେକି, ଦଶ ମିନିଟ୍ କୃଷ୍ଣ ଚିନ୍ତା ହେଲା, ପାଞ୍ଚ ମିନିଟ୍ ମାୟା ଚିନ୍ତା ଆସିଗଲାଣି। ଯେତେ ସିରିୟସ୍ ହୁଅନ୍ତୁ ଟାଣି ଘୋଷାରିକି ଆଣିକି ପୂର୍ବ ସ୍ୱୀକୃତି ପକେଇ ଦେଉଛି। କୃପାଟା ବଳବାନ, କୃପାଟା ତାହେଲେ କାମ କରିବ, ମାୟା ବୃତ୍ତିଟା କଟିବ, ତା ବିନା ସମ୍ଭବ। ସେଇଥିପାଇଁ ପ୍ରଭୁପାଦ ଦେଖିଲେ, ଦେଖ ମୋ ଗୁରୁଦେବଙ୍କର ଆଦେଶକୁ ମୋତେ କୃପା ମୋତେ କୁହାଯାଇଛି, ଏଇଟା କରିବା ପାଇଁ ମୁଁ ଏଇଟା କରିବି। କୃପା ଶକ୍ତି ତ କାର୍ଯ୍ୟ କରେ ସବୁ ଶକ୍ତି ଗୁଡ଼ାକ, ମାୟା ଶକ୍ତି ସହ ସବୁ ଗୁଡ଼ାକ ଦୂରେଇକି ପଳେଇବ। କୃପା ହେଉଛି ବଡ଼, ଆମକୁ ଯାହା ଗୁରୁଦେବ କହିଛନ୍ତି, ଗୁରୁକୃଷ୍ଣ କହିଛନ୍ତି, ଗୁରୁଦେବ କହୁଛନ୍ତି, ଜଣେ ପଚାରୁଛନ୍ତି ଆପଣ ପଳେଇଗଲା ପରେ ଆମେ ଗୋଲୋକ ବୃନ୍ଦାନ କିଭଳି ଯିବା? ଆପଣ ଆରେ ବାବା, ଗୋଲୋକ ବୃନ୍ଦାନ ଯିବା ଗୁରୁଙ୍କର କାମ, ଏଇଟା ଆମର ବିଜନେସ୍ ନୁହେଁ। ଆମେ କେଉଁ ରସର ସେବା କରିବା କ'ଣ କରିବା, ଆମର ବିଜନେସ୍ ଗୁରୁଙ୍କର ଆଦେଶ ପାଳନ କରିବା। ଗୁରୁଦେବ ଆମକୁ ଜଣେଇବେ, ଗୁରୁଦେବ ଏ ପ୍ଲାନେଟ୍ରେ ଥାଇପାରନ୍ତି ବା ସର ତ୍ୟାଗ କରିପାରନ୍ତି, ଡୋଣ୍ଟ ୱରି। ନା ଭଗବାନ ପ୍ରକୃତରେ ଯେଉଁ ମାଖନ ଚୋରି କରୁଥିଲେ ଭକ୍ତମାନଙ୍କୁ ଆନନ୍ଦ ଦେବା ପାଇଁ, ମମ ଭକ୍ତ ବିନୋଦାୟ କରୁଛି ବିବିଧ କ୍ରିୟା, ଭକ୍ତମାନଙ୍କୁ ଆନନ୍ଦ ଦେବା ପାଇଁ, ଭଗବାନଙ୍କର କୌଣସି ଅଭାବ ନାହିଁ। ଗୋପୀମାନେ କାମନା କରୁଥିଲେ କୃଷ୍ଣ ଆମ ଗୃହକୁ ଆସନ୍ତୁ, ଆମଠୁ ମାଖନ ଚୋରି କରନ୍ତୁ। ଭଗବାନ ତାଙ୍କର ମାନେ କାମନାଟାକୁ କେବଳ ପୂର୍ଣ୍ଣ କରିବା ପାଇଁ ଭଗବାନ ଯାଉଥିଲେ। ସେଥିପାଇଁ ଚୋର୍ଯ୍ୟାଷ୍ଟକ ଗୋଟେ ଲେଖା ହେଲା ନା, କ'ଣ ବ୍ରଜେ ପ୍ରସିଦ୍ଧମ ନବନୀତ ଚୌରମ ବ୍ରଜାଙ୍ଗନାନାମ ଦୋକୁଲାନମ ଚୌରମ ଅନେକ ଜନ୍ମାର୍ଜିତ ପାପୁ ଚୌରମ ଚୋରାଗ୍ରଗଣ୍ୟମ ପୁରୁଷମ ନମଃ। ପ୍ରଭୁପାଦ କହିଲେ ସେ ସବୁଥିରେ ଟପ୍ ହେଲେ, ଚୋରର ବି ଟପ୍ ଦେଖେଇ ଦେଇଗଲେ। ଦେଖ କେମିତି ଚୋରି କଲେ, ଶୁଣୁଥିଲେ ନା କୃଷ୍ଣ ବାଲି ଲଢ଼ା, ଏମିତି ଚୋର ବି ଜଗତରେ କେହି ବାହାରି ନାହାନ୍ତି, ସବୁ ଚୋରି କଲା ପରେ ବି ବିଲକୁଲ ଦୋଷ ମୁକ୍ତ, ସବୁଥିରେ ସେ ଟପ୍। ଭକ୍ତମାନଙ୍କ ଆନନ୍ଦ ଆମେ ପ୍ରକୃତରେ ସେଇଟା କରୁଥିଲେ। ଭକ୍ତିରେ ସିଦ୍ଧି ପ୍ରାପ୍ତି ମାନେ ଗୁରୁଙ୍କର ଆଦେଶକୁ ପାଳନ କରିବା। ଜଣେ ପରଫେକ୍ସନ୍ ପାଇଛି ମାନେ କେମିତି ଜାଣିବେ ଆପଣ? ଇଫ୍ ଇଜ୍ ଫଲୋ ଗୁରୁସ୍ ଅର୍ଡର୍ ଆଜ୍ ଇଟ୍ ଇଜ୍ ୱିଦାଉଟ୍ ଡେଲିଭରେସନ୍, ୟୁ ୱିଲ୍ ଗେଟ୍ ପରଫେକ୍ସନ୍। ଭକ୍ତିରେ ସିଦ୍ଧି ମାନେ ଗୁରୁ ବାକ୍ୟରେ ଅଟଳ ବିଶ୍ୱାସ, ଏଇଟା ଭକ୍ତିରେ ସିଦ୍ଧି। ମୋତେ ଏଇଟା କୁହାଯାଇଛି, ଗୁରୁଦେବ ମୋତେ ଏଇଟା କହିଛନ୍ତି। ମୋର ଏ ବିଷୟରେ ପ୍ରଶ୍ନ କରିବାକୁ ଗଲେ, ଛୋଟ ଓଡ଼ିଆର ଗୁରୁ ବନ୍ଦନା ବହି ଗୋଟେ ଅଛି, ପ୍ରଥମ ପେଜ୍ରେ ପ୍ରଭୁପାଦଙ୍କ ଲେକ୍ଚର ଶୁଣିବେ, ଲେଖାଯାଇଛି। କାଲି ବହିଟା ଖୋଲିବେ, ଦେଖିବେ ଷ୍ଟଲ୍ ଥିବ, ପ୍ରଭୁପାଦ କହିଛନ୍ତି ଗୋଟେ ଲେକ୍ଚରରେ ଗୁରୁ ପୂର୍ଣ୍ଣିମା ଦିନ,